శ్రవణం అవిష్టదోహం తీర్థాస్పదం శివవిరచి నృతం శరణ్యం భూత్యాక్షిణం ప్రణతపాదవాసిపోదం వందే మహాపుష్పతే శరణారవిందం వందే మహాపుష్పతే శరణారవిందం వందే మహాపుష్పతే శరణారవిందం
హరి కృష్ణ ప్రతిభావే మహాప్రభుర శ్రీక్షేత్ర మేళార సప్తమ దివసకు స్వాగత జనంచు. గతకాలి ఆమె ఆలోచనా కలిగి కిభలి భావే భగవాన్ ఏసు వేదర ముఖ్య అర్థకు ప్రకాశ కరుచి సంబంధ అవిదయ ప్రయోజన ఈ తినోటి తత్వ రయచి ఈ తినోటి తత్వ ప్రకాశ కరుచి మహాప్రభు సర్వం పట్ల జరుగుతుంది. ମାନେ ଭକ୍ତ ଏଠୁ ଜାଣିପାରିବେ, ଆଉ ଅନ୍ୟମାନେ କେହି ଜାଣିପାରିବେ ନାହିଁ ଏ ତତ୍ତ୍ୱ ସବୁ. ତେଣୁ ସମ୍ବନ୍ଧ ହେଉଛନ୍ତି ଭଗବାନ କୃଷ୍ଣଙ୍କ ସହିତ ଆମର ସମ୍ବନ୍ଧ ରହିଛି. ଅଭିନୟ ହେଉଛି ଭକ୍ତି ଏବଂ ପ୍ରୟୋଜନ ହେଉଛି ପ୍ରେମ, ପଞ୍ଚମ ପୁରୁଷାର୍ଥ ପ୍ରେମ, କୃଷ୍ଣ ପ୍ରେମ. ତେଣୁ ଏହିଭଳି ଭାବରେ ଆମେ ଗତକାଲି ଆଲୋଚନା କରୁଥିଲେ, ତେଣୁ ଗତକାଲି ବିଶ୍ରାମ ଦେଇଥିଲେ, ପୁଣି ସେଠି ଆରମ୍ଭ କରିବା କଥା. ତେଣୁ ଭଟ୍ଟାଚାର୍ଯ୍ୟ ଏସବୁ ରହିଛି ଆତ୍ମାରାମ ଶ୍ଳୋକ ଭାଗବତ ପ୍ରଥମ ସ୍କନ୍ଦ ସପ୍ତମ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି, 10 ନମ୍ବର ଶ୍ଳୋକ ଆତ୍ମାରାମ ଶ୍ଳୋକ. ଆତ୍ମାରାମ ଶ୍ଳୋକଟି ରହିଛି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ଯେଉଁ ଶ୍ଳୋକର 61 ଅର୍ଥ କରିଛନ୍ତି ମହାପ୍ରଭୁ. ଏ 61 ଅର୍ଥ କରିବା ପରେ ଯେ ଆଉ କିଛି ଅର୍ଥ ନାହିଁ ତା ନୁହଁ, ଏଇଭଳି ଭାବରେ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ. ଯେ ଯେତିକି ପ୍ରବେଶ କରିଛନ୍ତି ଭଗବାନ ଭଗବତ ତତ୍ତ୍ୱରେ ସେ ସେତିକି ଏଠାକୁ ପ୍ରକାଶ କରିବେ. ରହିଛି ଭାଗବତରେ ଅନେକ ଟୀକାକାର ସବୁ ରହିଛନ୍ତି, ଏବଂ ଯେତେ ଟୀକା ଦେଲେ ମଧ୍ୟ ଆଉ ଭାଗବତର ଅର୍ଥ ସରିଗଲା ଆଉ ନାହିଁ ତା ନୁହଁ. ନୂଆ ନୂଆ ଟୀକାକାର ଆସିକି ନୂଆ ନୂଆ ଟୀକା ମଧ୍ୟ ପ୍ରଦାନ କରିବେ. ଭଗବାନଙ୍କର ସମୁଦ୍ର ଭଳି ଗଭୀର ବହୁତ ରହିଛି, ବହୁତ ଅର୍ଥ ରହିଛି. ତେଣୁ ଏଇଭଳି ଭାବରେ ଆତ୍ମାରାମସ୍ୟ ମୁନୟ ନିର୍ଗନ୍ଧ ଗୁରୁକ୍ରମେ କୁର୍ବନ୍ତି ଆୟୁତ କିମ୍ ଭକ୍ତି ଇତମ ଭୂତ ଗୁଣ ହରି. ଭଗବାନଙ୍କର ଭକ୍ତି ଏଇଭଳି ଭାବରେ ସମସ୍ତେ ଭଗବାନ ଭକ୍ତି କରନ୍ତି. ଆମେ ଗତକାଲି କହୁଥିଲେ ଯେତେ ଜ୍ଞାନୀ ଅଛନ୍ତି କେହି ଭକ୍ତ ଜ୍ଞାନୀ ହେଇନାହାନ୍ତି, କିନ୍ତୁ ସବୁ ଜ୍ଞାନୀମାନେ ସବୁ ଭକ୍ତ ହେଇଛନ୍ତି. ଆମେ ଉଦାହରଣ ଦେଉଥିଲୁ ମଧୁସୂଦନ ସରସ୍ୱତୀ ପାଦ ଏବଂ ସୁଖଦେବ ଗୋସ୍ୱାମୀ ଏବଂ ଚାରି କୁମାର, ଏମାନଙ୍କ କଥା ଗତକାଲି କହୁଥିଲେ. ତେଣୁ ଇଏ ହେଉଛି ଭଗବାନଙ୍କର ଗୁଣ ଏଭଳି, ଇତମ ବହୁତ ଗୁଣ ହରି ହରି କାର ଏଭଳି ଗୁଣ ରହିଛି, ସମସ୍ତେ ଭଗବାନ ପ୍ରତି ଆକର୍ଷିତ ହୁଅନ୍ତି. ଇତମ ବହୁତ ଗୁଣ ହରି. ତେଣୁ ସୁନି ଭଟ୍ଟାଚାର୍ଯ୍ୟ କହେ, ସୁନ ମହାଶୟ, ଏହି ଶ୍ଳୋକର ଅର୍ଥ ସୁନିତ ବାଞ୍ଛା ହେବ. ମହାଶୟ, ଏଇ ଶ୍ଳୋକର ଅର୍ଥ ଶୁଣିବାକୁ ମୋର ବହୁତ ଇଚ୍ଛା ହେଉଛି. ସେ ମଧ୍ୟ ବହୁତ ବିଦ୍ୱାନ ପଣ୍ଡିତ, ତେଣୁ ଭଗବାନଙ୍କର କଥା ଯେଉଁ ଭାଗବତ ରସ ଯେଉଁମାନେ ଆସ୍ୱାଦନ କରିଛନ୍ତି ତାକୁ ଅନ୍ୟକୁ ଭଲ ଲାଗିବ, ନିଦ୍ରା ରସ ଭଲ ଲାଗିବ ଭାଗବତ ରସ ତୁଳନାରେ. ତେଣୁ ନିଦ୍ରା ଲାଗୁଥିଲେ ମଧ୍ୟ ଭାଗବତ ଶୁଣିଲେ ତାଙ୍କ ନିଦ ଭାଙ୍ଗିଯିବ, କିନ୍ତୁ ଯେଉଁମାନଙ୍କୁ ରସ ପ୍ରାପ୍ତ ହେଇନାହାନ୍ତି ତାଙ୍କୁ ଭାଗବତ ଶୁଣିଲେ ନିଦ ଆସିଯିବ, ତାଙ୍କୁ ନିଦ୍ରା ରସ ସେମାନେ ଆସ୍ୱାଦନ କରିବେ. ଏହି ସମୟଟା ବେଷ୍ଟ ସମୟ ନିଦ୍ରା ପାଇଁ, ଶୋଇବା ପାଇଁ. ଭାଗବତ ଶୁଣିବା ପାଇଁ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଥିଲେ, କିନ୍ତୁ ଆମେ ବ୍ୟବସ୍ଥା କରୁଛୁ ନା, ଏଇଟା ସମୟଟା ହେଉଛି ଶୋଇବା ପାଇଁ, ଆମେ ଏଇ ସମୟଟା ଶୋଇବା. ତେଣୁ ଯାହା ହଉ, ଭଟ୍ଟାଚାର୍ଯ୍ୟ ଶୋଉନଥିଲେ, ଭଟ୍ଟାଚାର୍ଯ୍ୟ ଶୁଣୁଥିଲେ, ଭାଗବତ ଶୁଣିବା ପାଇଁ ତାଙ୍କ ବହୁତ ବାଞ୍ଛା ହେଲା ବୋଲି କହିଲେ. ପ୍ରଭୁ କହେ, ତୁମେ କି ଅର୍ଥ କର ତାହା ଆଗେ ଶୁଣି, ପାଛେ ଆମେ କରିବ ଅର୍ଥ ଯେବା କିଛି ଜାଣି. ମହାପ୍ରଭୁ ତ କଥା କହିବେ, ତା'ପରେ ଠିକ୍ ଅଛି ତୁମେ କେମିତି ଭାବରେ ଅର୍ଥ କରୁଛ ସେଟା ଟିକେ ମୁଁ ଶୁଣିବି, ତାପରେ ମୁଁ ଅର୍ଥ କରିବି. ତେଣୁ ସୁନି ଭଟ୍ଟାଚାର୍ଯ୍ୟ ଶ୍ଳୋକ କରିଲେ ବ୍ୟାଖ୍ୟାନ, ତର୍କଶାସ୍ତ୍ର ମତ ଉଠାଏ ବିବିଧ ବିଧା. ତର୍କଶାସ୍ତ୍ର ଗୋଟେ ମଧ୍ୟ ଶାସ୍ତ୍ର, ତେଣୁ ବହୁତ କଥା ଏଇ ଶ୍ଳୋକ ଶ୍ଳୋକରେ ଯେଉଁ 11 ଶବ୍ଦ ରହିଛନ୍ତି, ଏହି ଶବ୍ଦରେ ନେଇକିରି ବହୁତ ପ୍ରକାର ଅର୍ଥ କଲେ. ନବବିଧ ଅର୍ଥ କହିଲ ଶାସ୍ତ୍ର ମତ ରହିବା, ଶୁନି ପ୍ରଭୁ କହେ କିଛି ଔଷଧ ହସିବା. ଏଇସବୁ 9 ପ୍ରକାର ଅର୍ଥ ଶୁଣିକିରି ମହାପ୍ରଭୁ ଟିକେ ହସିଲେ, ଆସିକିରି କହିଲେ କ'ଣ କହିଲେ କହିଲେ ଭଟ୍ଟାଚାର୍ଯ୍ୟ ଜାଣି ତୁମି ଆଚ୍ଛା ଏସବୁ ଭାବାର୍ଥରେ ପ୍ରଭୁପାଦ ମହାରାଜ କହୁଛନ୍ତି ନୈମିଷାରଣ୍ୟରେ ସୌନକର ଋଷିଙ୍କ ନେତୃତ୍ୱରେ ଅନେକ ମହର୍ଷିଙ୍କ ଏକ ସଭାରେ ଆତ୍ମାରାମ ଶ୍ଳୋକ ଆଲୋଚିତ ହୋଇଥିଲା। ଉକ୍ତ ସଭାରେ ସଭାପତିତ୍ୱ କରୁଥିବା ଶ୍ରୀ ସୁଧ ଗୋସ୍ୱାମୀଙ୍କୁ ସେମାନେ ପ୍ରଶ୍ନ କରିଥିଲେ ଯେ ଦିବ୍ୟ ସ୍ଥିତିରେ ଥିବା ପରମହଂସ ଶ୍ରୀ ସୁଖଦେବ ଗୋସ୍ୱାମୀ କାହିଁକି କୃଷ୍ଣଙ୍କର ଗୁଣ ଆଲୋଚନା କରିବା ଆକୃଷ୍ଟ ହୋଇଥିଲେ। ଅନେକ ଥର କହିଲେ ସେମାନେ ଜାଣିବାକୁ ଚାହୁଁଥିଲେ ଯେ ସୁଖଦେବ ଗୋସ୍ୱାମୀ କାହିଁକି ଶ୍ରୀମଦ ଭାଗବତ ଅଧ୍ୟୟନ କରିବାର ରତ ହୋଇଥିଲେ। ସୁଧ ଗୋସ୍ୱାମୀ ଭାଗବତ ଆରମ୍ଭରେ ସୁଧ ଗୋସ୍ୱାମୀଙ୍କୁ ପ୍ରଶ୍ନ କରିଛନ୍ତି ସ୍ୱର୍ଣ୍ଣବାଦ ଋଷିମାନେ 88,000 ଋଷି। ସେ କହିଛନ୍ତି ଇଏ ସୁଖଦେବ ଇଏ ଏଭଳି ଜଣେ ଥିଲେ, ଏଭଳି ମୁନି ଥିଲେ ବା ଯାହା ହେଉ, ସିଏ କୌଣସି ସ୍ଥାନରେ ଅଧିକ ସମୟ ରୁହନ୍ତି ନାହିଁ। ସହ ଗୋଦୋହନ ମାତ୍ରଂ ଗୃହେଷୁ ଗୃହମେ ଦିନ ଅବକ୍ଷେତ ମହାଭାବ କୀର୍ତ୍ତି କୁର୍ବନ୍ ତଦାଶ୍ରମ। ଏଇଟା କହୁଛନ୍ତି ସୁଧ ଗୋସ୍ୱାମୀ, ସ୍ୱର୍ଣ୍ଣକାଦ ଋଷି କହୁଛନ୍ତି ସୁଧ ଗୋସ୍ୱାମୀଙ୍କୁ ଏ ମହାଭାବ ସିଏ ତ କୌଣସି ସ୍ଥାନରେ ଅଧିକା ସମୟ ରୁହନ୍ତି ନାହିଁ। ଗାଈ ଧୋଇବା ପାଇଁ ଯେତେ ସମୟ ଦରକାର ପ୍ରଭୁପାଦ ମହାରାଜ କହିଛନ୍ତି ଅଧଘଣ୍ଟାରେ, ସେତିକି ସମୟ ସେ ରହୁଥିଲେ ସେଇଠି। ତୀର୍ଥୀ ପୂର୍ବନ୍ ତଦାଶ୍ରମ କାହିଁକି ରହୁଥିଲେ ନା, ସେ ଆଶ୍ରମକୁ ସେ ସ୍ଥାନକୁ ତୀର୍ଥରେ ପରିଣତ କରିଦେବେ। ତେଣୁ ସେ କେମିତି ସର୍ବତ୍ର ନିରପେକ୍ଷ ମୁନେ, ସେ କଥଂ ବା ଇଏ ଯେଉଁ ଶ୍ଳୋକ ରହିଛି ବୃହତ୍ ମେଧା, ଏ ବୃହତ୍ ଗ୍ରନ୍ଥ 18,000 ଶ୍ଳୋକ, ଗୋଟେ ଥର ପଢ଼ିକିରି ଲାଷ୍ଟ ଗଲା ବେଳକୁ ପୁଣି ପ୍ରଥମଟା ମନେ ନଥିବ। 18,000 ଶ୍ଳୋକ ତାକୁ କେମିତି ଅଭ୍ୟାସ କଲେ, ଏବଂ ଅଭ୍ୟାସ କଲେ ଗୋଟେ ସ୍ଥାନରେ ରହିକିରି ଅଭ୍ୟାସ କରୁଥିବେ, ଏବଂ ପୁଣି 7 ଦିନ ରହିକିରି ଶିକ୍ଷା ପଢ଼େଇଲେ ଆକୁ ପରୀକ୍ଷିତ ମହାରାଜ ସେ ଭାଗବତଙ୍କୁ କହିଲେ, ସେମାନେ ସବୁ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି କେମିତି ଏଇଟା ହେଲା। ତେଣୁ ଏଇ ପ୍ରଶ୍ନର ଉତ୍ତରରେ ଏ କଥାଟି ସୁତ ଗୋସ୍ୱାମୀ କହିଛନ୍ତି ଶ୍ଳୋକଟି। ତେଣୁ ଭଟ୍ଟାଚାର୍ଯ୍ୟ ଜାଣି ତୁମେ ସାକ୍ଷାତ ବୃହସ୍ପତି ଶାସ୍ତ୍ର ବ୍ୟାଖ୍ୟା କରିଦେଇଛ, କାହାର ନାହିଁ ଶକ୍ତି। ଭାଗବତମ ଶାସ୍ତ୍ର ଯଦିଓ ଭାଗବତମ ଶାସ୍ତ୍ରଙ୍କୁ ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ଶାସ୍ତ୍ରକୁ ଆସ୍ୱାଦନ କରିପାରିବେ ନାହିଁ। ଆମେ ଶୁଣିଛେ ଏଇଠି ବର୍ଣ୍ଣନା କରାଯାଏ, ପ୍ରଭୁପାଦ ମହାରାଜ ଏଇଟା କଥା କହିଛନ୍ତି, ଶଙ୍କରାଚାର୍ଯ୍ୟ ବେଦାନ୍ତ ସୂତ୍ରର ଭାଷ୍ୟ ଦେଲେ କିନ୍ତୁ ଭାଗବତଙ୍କ ଭାଷ୍ୟ ସେ ଦେଲେ ନାହିଁ। ଭାଗବତଙ୍କ ଭାଷ୍ୟକୁ ଗାଇକି ଦେଇକରି ଭଗବାନଙ୍କ ରୂପକୁ ଆଉ ଛପେଇ ପାରିବେ ନାହିଁ। ଭାଗବତ ଭଗବାନଙ୍କ ସ୍ୱରୂପ, ଆଉ ତାକୁ କେମିତି ଟୀକା ଦେବେ ଶଙ୍କରାଚାର୍ଯ୍ୟ, ଆଉ ଯାହାକୁ କହିବେ ଭଗବାନ ତାଙ୍କ ରୂପ ନାହିଁ ବୋଲି କେମିତି କହିବେ। ତେଣୁ ସେ ଭାଗବତ ଭାଷି ଦେଇନାହାନ୍ତି ଶଙ୍କରାଚାର୍ଯ୍ୟ, ପ୍ରଭୁପାଦ ମହାରାଜ ଏଇଟା କହିଛନ୍ତି। ଯାହା ହଉ ଭଟ୍ଟାଚାର୍ଯ୍ୟ ଏ ଯେଉଁ ଭାଗବତମର ଅର୍ଥ ସବୁ କହିଲେ, ଶୁଣିକି କହୁଛନ୍ତି ପ୍ରଭୁପାଦ ମହାପ୍ରଭୁ କହୁଛନ୍ତି, ଭଟ୍ଟାଚାର୍ଯ୍ୟ ଜାଣି ତୁମେ ସାକ୍ଷାତ ବୃହସ୍ପତି, ପ୍ରକୃତରେ ସେ ବୃହସ୍ପତିଙ୍କର ଶିଷ୍ୟ, ବୃହସ୍ପତିଙ୍କର ଅବତାର, ଗୁରୁ ଦେବତାମାନେ ଗୁରୁ ବୃହସ୍ପତିଙ୍କର ଅବତାର, ସେ ଆସିକି ମହାପ୍ରଭୁଙ୍କ ଲୀଳାରେ ଭାଗ ନେଇଥିଲେ। ଯେଉଁମାନେ ସବୁ ଭଗବାନ କୃଷ୍ଣଙ୍କ ଲୀଳାରେ ଭାଗ ନେଇଥିଲେ ସମସ୍ତେ ଆସି ମହାପ୍ରଭୁଙ୍କ ଲୀଳାରେ ଭାଗ ନେଇଛନ୍ତି। ଆମେ ଜଣେ ରହିଛନ୍ତି କବି କର୍ଣ୍ଣପୁର, ସେ ସବୁ ବର୍ଣ୍ଣନା କରିଛନ୍ତି କିଏ କେଉଁ ଲୀଳାରେ କ'ଣ ଥିଲେ, କୃଷ୍ଣ ଲୀଳାରେ କ'ଣ ଥିଲେ, ଗୌର ଲୀଳାରେ ସେ କ'ଣ ହେଲେ, ଏସବୁ କଥା ରହିଛି। ତେଣୁ ଏ ଭଟ୍ଟାଚାର୍ଯ୍ୟ ଏ ଯଦି ଭଗବାନଙ୍କ ଲୀଳାରେ ସାମିଲ ହୋଇନଥିଲେ, କିନ୍ତୁ ଯାହା ହଉ ଭଗବାନଙ୍କର ଶିକ୍ଷା ଆଗରୁ ଆସିଥିଲେ ସନ୍ଦୀପନୀ ମୁନି ଇତ୍ୟାଦି ଏମାନେ ସବୁ ରହିଛନ୍ତି। ଯାହା ହଉ ଇଏ ଯେଉଁ ରହିଛନ୍ତି ମହାପ୍ରଭୁ କହୁଛନ୍ତି ଭଟ୍ଟାଚାର୍ଯ୍ୟ ତୁମେ ସବୁ ଯେଉଁ ସାକ୍ଷାତ ବୃହସ୍ପତି, କାହିଁକି ନା ବୃହସ୍ପତିଙ୍କର ସେ ହେଉଛନ୍ତି ଅବତାର, ଭଗବାନ ମହାପ୍ରଭୁଙ୍କ ଲୀଳାରେ ଭାଗ ନେବା ପାଇଁ ଆସିଥିଲେ। ଶାସ୍ତ୍ର ବ୍ୟାଖ୍ୟା କରିଥାଏ କାରଣ ହିଁ ଶକ୍ତି, ଏଭଳି ଶାସ୍ତ୍ର ଆଉ କିଏ ବ୍ୟାଖ୍ୟା କରିପାରିବେ ନାହିଁ। ବହୁତ ବିଦ୍ୱାନ ପଣ୍ଡିତ ହୋଇଥିବାରୁ ସେ ଏଇଟାକୁ ବ୍ୟାଖ୍ୟା କରିଥିଲେ, ଶାସ୍ତ୍ର ବ୍ୟାଖ୍ୟା କରିଥିଲେ। କିନ୍ତୁ ତୁମି ଅର୍ଥ କହିଲେ ପାଣ୍ଡିତ୍ୟ ପ୍ରତିଭା, ଏହା ବହି ଶ୍ଳୋକର ଆଛେ ଆର ଅଭିପ୍ରାୟ। ପଣ୍ଡିତମାନେ ଭଗବାନ ବୁଝିପାରିବେ ନାହିଁ, ଜ୍ଞାନ ମାଧ୍ୟମରେ ଭଗବାନଙ୍କୁ ବୁଝିପାରିବେ ନାହିଁ। ଆମେ ଭଗବାନଙ୍କର କେବଳ ବ୍ରହ୍ମ ସ୍ୱରୂପଟା ବୁଝିବା ଜ୍ଞାନ ମାଧ୍ୟମରେ, ଜ୍ଞାନ ମାଧ୍ୟମରେ ଜଣେ ଭଗବାନଙ୍କୁ ବୁଝିପାରିବେ ନାହିଁ। ଏକଥାଟି କୁହାଯାଏ ଶିବଜୀ କହୁଛନ୍ତି ପାର୍ବତୀଙ୍କୁ, ଅହମ୍ ବେତି ସୁଖ ବେଦମୀ ବ୍ୟାସ ବେତି ନ ବେତିବା। ଭାଗବତଙ୍କୁ ସେ କହୁଛନ୍ତି ମୁଁ ଜାଣେ, ଶିବଜୀ କହୁଛନ୍ତି ମୁଁ ଜାଣେ ଏବଂ ବ୍ୟାସ ଏ ସୁଖ ମଧ୍ୟ ଜାଣନ୍ତି, କିନ୍ତୁ ବ୍ୟାସ ଜାଣନ୍ତି କି ନ ଜାଣନ୍ତି ମୁଁ କହିପାରିବି ନାହିଁ। ବ୍ୟାସ ବେତି ନ ବେତିବା, ତେଣୁ ଏ କଥା ଶୁଣିକିରି ପାର୍ବତୀ କହୁଛନ୍ତି କେଉଁ ବ୍ୟାସ କଥା କହୁଛନ୍ତି, ଯେ ଭାଗବତ ରଚନା କରିଥିଲି ନା? ହଁ ସେଇ ବ୍ୟାସ, ବ୍ୟାସ ଭାଗବତ ରଚନା କଲେ ସେ ଜାଣିଛନ୍ତି ନାହିଁ କହିପାରିବେ ନା? ଭକ୍ତିଆ ଭାଗବତମ ଗ୍ରାହ୍ୟ ନ ବୁଦ୍ଧିଆ ନ ଚଟିକା, ଭକ୍ତି ନାହିଁ ମାନେ ଯେତେ ବୁଦ୍ଧି ଥାଉ ଯେତେ ପାଣ୍ଡିତ ଥାଉ ସେ ଯେତେ ଟୀକା କରନ୍ତୁ କିନ୍ତୁ ସେ ବୁଝିପାରିବେ ନାହିଁ ଭଗବାନଙ୍କୁ। ଏଇଭଳି ଭାବରେ କଥା ରହିଛି, କିନ୍ତୁ ବ୍ୟାସଦେବ ଯେ ଜାଣିନାହାନ୍ତି ତା ନୁହଁ, ଏ କହିବାର ଉଦ୍ଦେଶ୍ୟ ହେଉଛି ଯେତେ ବିଦ୍ୱାନ ପଣ୍ଡିତ ହୁଅନ୍ତୁ ଯଦି ଭକ୍ତି ନାହିଁ ସେମାନେ ବୁଝିପାରିବେ ନାହିଁ ଭାଗବତଙ୍କୁ। ଏତେ ରସ ରହିଛି, ରସର କ'ଣ ଇଏ ହେଉଛି ଜୁସ୍, ନିଗମ କଳ୍ପତର ଗଳିତ ଫଳ, ଇଏ ହେଉଛି ଫଳ ଗଳିତ ଫଳ ମାନେ ଏକଦମ ସୁସ୍ୱାଦୁ ସୁଖମୁଖାର ଅମୃତ ଦ୍ରବ୍ୟ ଅମୃତ ଇଏ ଏଇଟାକୁ ପିବତମ କୁହାଯାଇଛି, ଏଇଟା କୁହାଯାଏନି ଶୃଣନ୍ତମ ବୋଲି କୁହାଯାଏ ନାହିଁ, ଏଇଟା କୁହାଯାଏ ପିବନ୍ତମ, ଏଇଟା ପାନ କରନ୍ତୁ ଯେଉଁମାନେ ମୁହୁ ପ୍ରତି ମୁହୂର୍ତ୍ତରେ ପାନ କରନ୍ତୁ ରସିକ ବୈବିଭାବିକା ପୃଥିବୀ ପୃଷ୍ଠରେ ଏଇ ଭାଗବତ ଉପଲବ୍ଧ ରହୁଛନ୍ତି ଯେଉଁମାନେ ରସିକ ବ୍ୟକ୍ତି ସେମାନେ ଏଇଟାକୁ ପାନ କରିବେ। ଅରସିକ ବ୍ୟକ୍ତି କୁହାଯାଏ କାକ, ଅରସିକ କାକ ଚୁଷେ କ'ଣ ନିମ୍ନ ଫଳ, କିନ୍ତୁ ରସିକ କୋଇଲି କୋଇଲି ପୁଷୁକେ କ'ଣ ସେ ଇଏ କରେ ନା ଆମ୍ର ଫଳ, ବହୁତ ସୁନ୍ଦର ଆମ୍ର ସ୍ୱାଦକୁ ସେ ଆସ୍ୱାଦନ କରେ, କିନ୍ତୁ ଇଏ ଯେଉଁ କାଉ ରହିଛି ସେ ନିମ୍ବକୁ ଆସ୍ୱାଦନ କରେ। ସେଇଭଳି ଭାଗବତ ଭାଗବତ ଦ୍ୱାଦଶ ସ୍କନ୍ଧ ତେର ଅଧ୍ୟାୟ ପ୍ରଥମ ଶ୍ଳୋକର ଜଙ୍ଗ ବ୍ରହ୍ମା ବର୍ଣ୍ଣେନ୍ଦ୍ର ରୁଦ୍ର ମରୁତ ଶ୍ଳୋକରେ ଟିକାରେ ବିଶ୍ୱନାଥ ଚକ୍ରପୁଠାକୁ କହୁଛନ୍ତି ଯେଉଁଭଳି ଭାବରେ ସମୁଦ୍ର ମନ୍ଥନରୁ ଉତ୍ଥିତ ଅମୃତକୁ ଭଗବାନ ମୋହିନୀ ରୂପରେ ଆସିକରି ଦେବତାମାନଙ୍କୁ ପ୍ରଦାନ କଲେ ଅସୁରମାନଙ୍କୁ ବଞ୍ଚିତ କଲେ, ସେହିଭଳି ଭାବରେ ଏହି ଭାଗବତ ଅମୃତ ଭକ୍ତମାନେ ପ୍ରାପ୍ତ ହୁଅନ୍ତୁ। ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ଏଥିରୁ ବଞ୍ଚିତ ହେବେ। ଏତେ ସୁନ୍ଦର ଶାସ୍ତ୍ର ରହିଛି କିନ୍ତୁ ତାଙ୍କର ଶୁଣିବା ପାଇଁ ଆଗ୍ରହ ହେଉନାହିଁ, ଶୁଣିବା ପାଇଁ ଆଗ୍ରହ ହେଉନାହିଁ, ସେମାନେ ବଞ୍ଚିତ ହେବେ। ତେଣୁ ଇଏ କହୁଛନ୍ତି ତମେ ଏ ଯେଉଁ ଶାସ୍ତ୍ର ବ୍ୟାଖ୍ୟା କଲ, ଏ ପାଣ୍ଡିତ୍ୟ ପ୍ରଭାବରେ କଲ, ଭକ୍ତି ନାହିଁ ଏଥିରେ, ଜିରୋ ଭକ୍ତି ହେଉଛି ଜିରୋ, ପାଣ୍ଡିତ୍ୟ 100% କିନ୍ତୁ ଭକ୍ତି ଜିରୋ। ତେଣୁ ଇଏ ଭକ୍ତି ଥିଲେ ତାଙ୍କର ଜ୍ଞାନ ଆସିବ ଏବଂ ବୈରାଗ୍ୟ ମଧ୍ୟ ଆସିବ, କିନ୍ତୁ ଭକ୍ତି ନାହିଁ ମାନେ ଜ୍ଞାନ ଶୁଷ୍କ ଜ୍ଞାନ, ପାଣ୍ଡିତ୍ୟ ତାର ମୂଲ୍ୟ କିଛି ନାହିଁ ଏବଂ ବୈରାଗ୍ୟ କଥା ପୁଣି ରହିଛି। ତେଣୁ ଯେଉଁମାନେ ଭଗବାନ ଭକ୍ତି କରିବେ, ଜ୍ଞାନ ବୈରାଗ୍ୟ ଏ ହେଉଛି ଦେବୀ ଭକ୍ତି ଦେବୀଙ୍କର ଦୁଇ ପୁତ୍ର, ଜ୍ଞାନ ବୈରାଗ୍ୟ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। ଏସବୁ ବୃଦ୍ଧ ହୋଇଯାଇଥିଲେ, ପୁଣି ଯେତେବେଳେ ଭାଗବତ କୁହାଗଲା ସେତେବେଳେ ସେମାନେ ପୁଣି ଯୁବକ ହୋଇଗଲେ। ତେଣୁ ଭଟ୍ଟାଚାର୍ଯ୍ୟର ପ୍ରାର୍ଥନା ଯେ ପ୍ରଭୁ ବ୍ୟାଖ୍ୟା କହିଲ ତାର ନବ ଅର୍ଥ ମଧ୍ୟ ଏକ ନା ଛୁଇଁଲ। ଭଟ୍ଟାଚାର୍ଯ୍ୟ କହିଲେ ପ୍ରଭୁ ଆପଣ ତାହେଲେ ମହାଶୟ ଆପଣ କୁହନ୍ତୁ, ସେତେବେଳେ ପର୍ଯ୍ୟନ୍ତ ସେ ଜାଣିନାହାନ୍ତି ହେଉଛନ୍ତି ଭଗବାନ ବୋଲି, ମହାଶୟ ଆପଣ ତାର କୁହନ୍ତୁ କ'ଣ ପାଣ୍ଡିତ୍ୟ ମୋର ତ ରହିଛି ଆପଣଙ୍କର କ'ଣ ରହିଛି ସେଇଟାରେ ବ୍ୟାଖ୍ୟା କରନ୍ତୁ ଏଇଟାକୁ। ତେଣୁ ମହାପ୍ରଭୁ ବ୍ୟାଖ୍ୟା କଲେ ସେ ଯେଉଁ 9 ପ୍ରକାର ଅର୍ଥ କରିଥିଲେ ତାକୁ ଛୁଇଁଲେ ନାହିଁ, ତାକୁ ଛୁଇଁଲେ ନାହିଁ ସେ ସୀତାରାମ ଶୁଣି ସିଏ ଆତ୍ମାରାମସ୍ ଶ୍ଳୋକେ 11 ପଦ ପୃଥକ୍ ପୃଥକ୍ କହିଲ ପଦର ଅର୍ଥ ନିଶ୍ଚୟ। ପ୍ରତି ଶ୍ଳୋକର ବା ପ୍ରତି ନାହିଁ ପ୍ରତି ଯେଉଁ ରହିଛି ଶବ୍ଦ ରହିଛି, ଶବ୍ଦରେ ଆମର ରହିଛି କ'ଣ ଆମର ଯେଉଁ ରହିଛି ଅମରକୋଷ ଇତ୍ୟାଦି ଏସବୁ ଗୋଟିଏ ଗୋଟିଏ ଶବ୍ଦରେ ଅନେକ ଅର୍ଥ ରହିଛି, ଗୋଟିଏ ଗୋଟିଏ ଶବ୍ଦରେ ଅନେକ ଅର୍ଥ ରହିଛି, ସେସବୁ ସେଥିରେ ପ୍ରକାଶ ପାଇଛି। ତେଣୁ ଏହିଭଳି ଭାବରେ 11 ଯେଉଁ ଶବ୍ଦ ରହିଛି ପୃଥକ୍ ପୃଥକ୍ କହିଲେ ପଦର ଅର୍ଥ ନିଶ୍ଚୟ, ଏହିଭଳି ଭାବରେ 11 ଯେଉଁ ରହିଛି ପଦ ରହିଛି ବା ଶବ୍ଦ ରହିଛି ତା'ର ପୃଥକ୍ ପୃଥକ୍ ଅର୍ଥ କହିଲେ।
तत्त पद प्राधान्य आत्माराम मिलाया अष्टादश अर्थ कहल अभिप्राय लया तत्त जो रही एगारटी शब्द रही आत्माराम सहित से तार सब विभिन्न आत्माराम सहित अनेक अर्थ रही ये शब्द सहित ये जो अन्य दस टी रही शब्द रही मिसेकरी आ गोटे शब्द रही चर मत अनेक अर्थ आसव यह सबको करठर प्रकार अर्थ कले महाप्रभु भगवान तार शक्ति तार गुणगण अचिंत प्रभाव तिन्हर ना जाए कथन भगवान अनंत तांकर शक्ति तांकर गुण तांकर प्रभाव ये सब कौन कहवा शेष हम ना अन्यत साध्य साधन कर आच्छादन यही तिने हरे साधि सिद्ध साधक मन अन्यत साध्य साधन साधन कर आच्छादन अन्य प्रकार बहुत प्रकार उपाय अच्छी भागवत वर्णना कर पवर्गर दस प्रकार रही दस प्रकार उपाय रही मौन व्रत ये सब तपस्या इत्यादि सब रही किंतु ये जो तीनोटी रही भगवान तार शक्ति तार गुणगण भगवान शक्ति गुण एवं प्रभाव ये तीन हरे सिद्ध साधक मन ये कौली भाव सिद्धि साधन करुंट किंतु जो मैंने सिद्ध साधक जो मैंने से मूनोटी हरण करेंगे भक्ति जोग व्यतीत आउ जो सब आध्यात्मिक कार्यकलाप रही से सब तीन श्रेणी विभक्त कराए ज्ञान संप्रदाय द्वारा कर मनोधर्ममूलक कार्यकलाप वैदिक नीति नियम अनुसार साधारण लोक करुवा सकाम कर्म एवं भक्ति जोग विहीन आध्यात्मिकवादी कार्यकलाप भक्ति ना कि आध्यात्म से मैंने ये जो रही कौन कूजा ये तीन श्रेणी अनेक शाखा रही मात्र परम पुरुष भगवान तांकर अचिंत शक्ति एवं दिव्य गुण द्वारा कर्म ज्ञान योग इत्यादि कार्यकलाप रत थिवा साधक मानक मन को आकर्षण करती समस्ते आकर्षित होंगे परम पुरुष भगवान अचिंतन शक्ति रे परिपूर्ण अटंती जहाँ तांकर रूप शक्ति एवं दिव्य गुण सहित संबंधित अटे ये सब निष्ठा पर साधक पक्ष अत्यंत आकर्षणीय अटे फलतः भगवान को कृष्ण कह जाए कृष्ण अर्थ हो सर्व आकर्षणकारी आकर्षती समस्त को आकर्षण करेंगे कृष्ण कृष्ण शब्द अनेक अर्थ रही तेणु सनकादि सुखदेव ताहादे प्रमाण यही मत नाना अर्थ करेन व्याख्यान गत काली कही चारि कुमार जो जाते वैकुंठ को सेतबेले से भगवान से ज्ञानी थे कि भगवान रूप दर्शन कले से भगवान पादपद्म अर्पित तुलसी मकरंद वायु जो से आघ्राण कले से भक्त परिणत हो गले से भाव सुखदेव गोस्वामी जन्मरु चारि जाते प्रवज्ञा करने ब्रह्म चिंतन करुले कि भागवतम एक कतोटी श्लोक जो शुणिले जो थे भगवान कृपा भगवान दया भगवान कौन रूप यह सब वर्णना करणिकी से आकर्षित होसिले एवं भागवत अध्ययन कले भगवान के एभली गुण रही समस्ते आकर्षित हे आत्माराम कहले समस्त साधारणतः आत्मारे से आनंदित हमें आउ क्या प्रति कौन प्रति आकर्षण न था कि भगवान एभली आत्मा ठार्ध स्थित सी परमात्मा भगवान से आत्मा को आकर्षण करेंगे तेणु ये भाव में अठर प्रकार अर्थ कले तेणु सुनी भट्टाचार्य मन कहल चमत्कार प्रभु के कृष्ण जानी करे आपना दिकार ये जानी ये अठर प्रकार जो अर्थ करदे अर्थ नुह अठरटा शुणी समस्त भक्त हो अठर प्रकार कौन भाष्य ना शास्त्र ना कौन कि समस्त पढ़ी कौन भक्त हो भगवान कृपा कले भागवत में जो अनुगत कल कहते चतुर्थ चतुर्श्री भागवत भगवान जो कहते ब्रह्मा को से पूर्व कहले कहे मदनुग्रहाय मोर अनुग्रह तुम यू प्राप्त हुए ज्ञान परम गुह्यम जद विज्ञान समुन्नत स रहस्यम तदंगच ग्रहण गदित मैं जावान अहम यथा भाव जद्रूप गुणकर्मक तथे तत्व विज्ञान अस्तुति मदनुग्रहा तुमर ये सब गुण तुम प्राय सब अर्थ को तुम बुझ मोर अनुग्रह महाप्रभु अनुग्रह कले भगवान कृपा बिना किसी हो पार ना ତୁମେ ଯେତେ ସାଧନ କର କିଛି ହେବ ନାହିଁ, ଭଗବାନ କୃପା ମିଳିଯାଇଛି ତାଙ୍କୁ। ତେଣୁ ଆଜି ସେ ଶ୍ରାବଣ ଭଟ୍ଟାଚାର୍ଯ୍ୟ ବୁଝିପାରିଲେ ଆପଣ ହେଉଛନ୍ତି ଭଗବାନ। ନିଜକୁ ଧିକାର କଲେ କାହିଁକି, ନା ତା ପୂର୍ବରୁ ବର୍ଣ୍ଣନା କରାଯାଇଛି ଗୋପୀନାଥ ଆଚାର୍ଯ୍ୟଙ୍କ ସହିତ ବହୁତ ଯୁକ୍ତିତର୍କ ହେଇଥିଲା, ଇଏ ଭଗବାନ ନୁହନ୍ତି, କଳିଯୁଗରେ ଭଗବାନ ନାହାନ୍ତି, କଳି ସେ ଭଗବାନଙ୍କୁ ଗୋଟେ ନାମ ହେଉଛି ତ୍ରିଯୁଗ। ଏହିଭଳି ଭାବରେ ଅନେକ ସବୁ ଯୁକ୍ତିତର୍କ ହେଇଥିଲା, ସବୁ ବର୍ଣ୍ଣନା କରାଯାଇ ନାହିଁ, କିନ୍ତୁ ଏହିଭଳି ଭାବରେ ନିଜକୁ ଆଜି ଧିକାର କରୁଛନ୍ତି ଶ୍ରାବଣ ଭଟ୍ଟାଚାର୍ଯ୍ୟ। ଇହନ୍ତ ସାକ୍ଷାତ କୃଷ୍ଣ ମୁଇଁ ନା ଜାଣିଆ ମହା ଅପରାଧ କହିନି ଗର୍ବିତ ହେଇଆ। ବର୍ତ୍ତମାନ ମଧ୍ୟ ବହୁତ ଅଛନ୍ତି ଲୋକ ମହାପ୍ରଭୁଙ୍କୁ ଜାଣିନାହାନ୍ତି ଭଗବାନ ବୋଲି, ବର୍ତ୍ତମାନ ମଧ୍ୟ ବହୁତ ରହିଛନ୍ତି, ଏଇଠି ମାଇଚିଆ ବ୍ୟକ୍ତିଟେ ଏଭଳି ଭାବରେ ସବୁ କହନ୍ତି। ଇଏ ଆସିକିରି କ'ଣ ଓଡ଼ିଶାମାନଙ୍କୁ, ଓଡ଼ିଶା ଲୋକମାନଙ୍କୁ ସବୁ ମାଇଚିଆ କରିଦେଲେ, ରାଜା ପ୍ରତାପ ଦେବଙ୍କୁ ମାଇଚିଆ କରିଦେଲେ, ଏଇଭଳି ଭାବରେ ସବୁ କହୁଛନ୍ତି। ଏ ବର୍ତ୍ତମାନ ମଧ୍ୟ କେହି ଏଇଟା ମାନେ ଏଥିରୁ ମୁକ୍ତ ନୁହନ୍ତି, ସେମାନେ ମହାପ୍ରଭୁ ଏଇଭଳି ଭାବେ ଛନ୍ନ ଅବତାରରେ ଆସିଛନ୍ତି, କିଏ ଜାଣିବ? ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ବୁଝିପାରିବେ ନାହିଁ, ଏତେ ବିଦ୍ୱାନ ହୁଅନ୍ତୁ ଏମିତିକି ଭକ୍ତି ମାର୍ଗରେ ମୁଁ ଯେଉଁ କହିଲି ମୁଁ ଜାଣିପାରୁନାହିଁ, ଭକ୍ତି ମାର୍ଗରେ ମଧ୍ୟ ବହୁତ ଜିନିଷ ରହିଛି। ବର୍ତ୍ତମାନ ମୋର ମନେ ପଡ଼ିଲା ଭଗବାନ ସେ ଜ୍ଞାନଟି ଦେଲେ, ଆମର ରହିଛି ନା 13 ଜଣ 13ଟି ସମ୍ପ୍ରସମ୍ପ୍ରଦାୟ ରହିଛି ଚୈତନ୍ୟ ଗ୍ରନ୍ଥରେ, ଆହୁଲୁ ବାହୁଲୁ ଇତ୍ୟାଦି ସବୁ ରହିଛି, ସେମାନେ ମହାପ୍ରଭୁଙ୍କ ଧାରାକୁ ଗ୍ରହଣ କରୁନାହାନ୍ତି, ତାଙ୍କ ମନ ଇଚ୍ଛା କଥା ଗ୍ରହଣ କରୁଛନ୍ତି, ତାମାନେ ସେଇଟା ମଧ୍ୟ ଶୁଦ୍ଧ ଭକ୍ତି ନୁହଁ। ଭକ୍ତ ହେଲେ ମଧ୍ୟ ମହାପ୍ରଭୁ କହିଲେ ଇଏ ମହାମନ୍ତ୍ର ତୁମେ ଗ୍ରହଣ କର, ସେ କହିଲେ ନା ଏଇଟା ନୁହଁ, ଆଉ ଗୋଟେ ଅଛ ମହାମନ୍ତ୍ର ରହିଛି, ଗଜ ନିତାଇ ଗୁରୁ ରାଜେଶ୍ୟାମ ଦେଖରେ ପୁଷ୍କର, ଏଇଭଳି ଭାବରେ ଅନେକ ପ୍ରକାର ମନ୍ତ୍ର ସବୁ ରହିଛି। ଏମାନେ ସେମାନଙ୍କୁ କୁହାଯାଉଛି ଏମାନେ ହେଉଛନ୍ତି ନାମାଚାର୍ଯ୍ୟ, ନାମାଚାର୍ଯ୍ୟ ଆଉ ଏ କି ଭକ୍ତି, ମହାପ୍ରଭୁଙ୍କୁ ଗ୍ରହଣ କଲେ ନାହିଁ କି ଭକ୍ତି। ଏଇଭଳି ଭାବରେ ଅନେକ ଅଛନ୍ତି, କିନ୍ତୁ ଭଗବାନ ପ୍ରତି ସେମାନେ ଆକର୍ଷିତ ହେଇଯାଆନ୍ତି, ଭକ୍ତି ଥିଲେ ମଧ୍ୟ ଶୁଦ୍ଧ ଭକ୍ତି ନୁହଁ, ବା ଏଇଭଳି ଭାବରେ ଯେଉଁ ରହିଛି ଗୌଣ ଭକ୍ତି, କର୍ମ ମିଶ୍ରା ଭକ୍ତ ରହିଛନ୍ତି, ଜ୍ଞାନ ମିଶ୍ରା ଭକ୍ତ ରହିଛନ୍ତି, ଯୋଗ ମିଶ୍ରା ଭକ୍ତ ରହିଛନ୍ତି, ଏବଂ ଶୁଦ୍ଧ ଭକ୍ତ ରହିଛନ୍ତି। କର୍ମ ମିଶ୍ରା ଭକ୍ତ ଏଇ ଯେଉଁ ରହିଛି ଯତ୍ କରୋଷି, ଏଇସବୁ ରହିଛି ଭଗବତ ଗୀତାରେ ସବୁ ଶ୍ଳୋକ ରହିଛି, ଏସବୁ ବିଭିନ୍ନ ଭକ୍ତମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। କର୍ମ ମିଶ୍ରା ଭକ୍ତ କେଉଁଟା ଭକ୍ତି, ଏଇ ଯେଉଁ ନବମଧ୍ୟରେ କୁହାଗଲା ନା, ଯତ୍ କରୋଷି ଯତ୍ ଅସ୍ନାସି ଯତ୍ ଜୁହୋଷି ଦଦାସି ଯତ୍ ଯତ୍ ତପସ୍ୱସି କୌନ୍ତେୟ ତତ୍ କୃଷୋ ମଦର୍ପଣ, ଯାହା କରୁଛ ତାକୁ ମୋତେ ଅର୍ପଣ କର। ଏଇଟାକୁ ଆଚାର୍ଯ୍ୟମାନେ କହିଛନ୍ତି ଏଠି କର୍ମ ମିଶ୍ରା ଭକ୍ତି, ଜ୍ଞାନ ମିଶ୍ରା ଭକ୍ତି ଭଗବତ ଗୀତାରେ କ'ଣ କୁହାଯାଇଛି, କେଉଁଠି କ'ଣ କୁହାଯାଇଛି, କ'ଣ ବ୍ରହ୍ମଭୂତ ପ୍ରସନ୍ନ ଆତ୍ମା ନ ଶୌଚନ୍ତି ନ କାଙ୍କ୍ଷତି ସମ ସର୍ବେଶ ଭୂତ ଏସି ମଦଭକ୍ତି ଲଭତେ ପରା, ଅଷ୍ଟାଦଶ ଅଧ୍ୟାୟ ଏଇଟା କୁହାଯାଇଛି ଚୌବନ ଶୁକ୍ରଣ କେତେ, ଯେଉଁମାନେ ବ୍ରହ୍ମଭୂତ ସ୍ତରକୁ ଗଲେଣି ସେମାନେ ତାଙ୍କର ସୂଚନା ଏବଂ ଆକାଂକ୍ଷା ନାହିଁ, ତେଣୁ ସେହି ସ୍ତରରେ ପ୍ରକୃତ ଭକ୍ତି ଆରମ୍ଭ ହେବ, ସେଇଟା ହେଉଛି ଯେଉଁ ସେଇଟା ହେଉଛି ଜ୍ଞାନ ମିଶ୍ରା ଭକ୍ତି, ତାର ଉର୍ଦ୍ଧ୍ୱ ସ୍ତର ହେଉଛି ଭକ୍ତି। ଯୋଗ ମିଶ୍ରା ଭକ୍ତି କେଉଁଠି କୁହାଯାଇଛି ଭଗବତ ଗୀତାରେ ଅଷ୍ଟମ ଅଧ୍ୟାୟରେ କୁହାଯାଇଛି, କବିଂ ପୁରାଣ ମନୁଷ୍ୟ ରମଣ ରଣିଆଙ୍କ ସମନ୍ୱରେ ଯ ସର୍ବସ୍ୱ ଧାତାର ନିଶ୍ଚିନ୍ତ ରୂପ ମହାଦିତ୍ୟ ବର୍ଣ୍ଣ ତମସ ପ୍ରସ୍ତା, ଏଇଟା ହେଉଛି ଯୋଗ ମିଶ୍ରା ଭକ୍ତି। ଏଇଭଳି ଭାବରେ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, କବିଂ ଭଗବାନ ହେଉଛନ୍ତି ଏଇଭଳି ଭାବରେ, ସେ ହେଉଛନ୍ତି ବିଦ୍ୱାନ ବ୍ୟକ୍ତି, ପୁରାଣ ପୁରୁଷ ଏବଂ ସବୁବେଳେ ନବଯୌବନ, ଏଇଭଳି ଭାବରେ ସବୁ ବର୍ଣ୍ଣନା କରାଯାଏ ଅଷ୍ଟମ ଅଧ୍ୟାୟରେ ସବୁଟି ଅଛନ୍ତି। ଏ ବିଭିନ୍ନ ପ୍ରକାର ଭକ୍ତ ଅଛନ୍ତି, କିନ୍ତୁ ଶୁଦ୍ଧ ଭକ୍ତ ଯେଉଁଟା ସେ କ'ଣ ଜ୍ଞାନ କର୍ମ ଆଦି ଅନାବୃତମ, ଜ୍ଞାନ କର୍ମରୁ ସେମାନେ ତାଙ୍କ ସହିତ ଯୁକ୍ତ ନଥାନ୍ତି, ଇଏ ଶୁଦ୍ଧ ଭକ୍ତି। ଜ୍ଞାନ ଅନ୍ୟାଭିଳାସ୍ତ ଶୂନ୍ୟମ ଜ୍ଞାନ କର୍ମାଦି ଅନାବୃତମ ଆନୁକୂଲ୍ୟନ କୃଷ୍ଣାନୁଶୀଳନ ଭକ୍ତିର ଉତ୍ତମ, ଏବଂ ଶ୍ରେଷ୍ଠ ଭକ୍ତି। ତେଣୁ ଏହିଭଳି ଭାବରେ ଆଜି ଭଗବାନ କୃପା ପ୍ରାପ୍ତ ହେଲେ ଶ୍ରାବଣ ଭଟ୍ଟାଚାର୍ଯ୍ୟ, ତେଣୁ ଜାଣିଲେ ହିଁ ଭଗବାନ କିଭଳି ତାଙ୍କର ଅନୁଭବ ନ ହେଉଥିବ, ତାଙ୍କୁ ଦେଖିକରି ମଧ୍ୟ ସେ ବୁଝିପାରୁନଥିଲେ, ନିଜକୁ ଧିକାର କରୁଛନ୍ତି, ଏହା ତ ସାକ୍ଷାତ କୃଷ୍ଣ ମୁଇଁ ନା ଜାଣିଆ ମହା ଅପରାଧ କହିନି ଗର୍ବିତ ହେଇଆ। ବର୍ତ୍ତମାନ ମଧ୍ୟ ବହୁତ ଲୋକ ଅଛନ୍ତି ବହୁତ ପଣ୍ଡିତ ବୋଲି ଭାବୁଛନ୍ତି, କିନ୍ତୁ ମହାପ୍ରଭୁଙ୍କୁ ଜାଣିନାହାନ୍ତି, ସେମାନେ ମହାପ୍ରଭୁ ଜାଣିନାହାନ୍ତି, କାରଣ ମହାପ୍ରଭୁଙ୍କୁ କୃପା ପ୍ରାପ୍ତ ହେଇନାହାନ୍ତି। ମହାପ୍ରଭୁଙ୍କ କୃପା କେମିତି ପ୍ରାପ୍ତ ହେବେ? ମହାପ୍ରଭୁଙ୍କୁ ଯେଉଁମାନେ କୃପା ପ୍ରାପ୍ତ ହେଇଛନ୍ତି ତାଙ୍କର କୃପା ପ୍ରାପ୍ତ ହେଲେ ସେ ପାଇବେ ନା ଆଉ, ନହେଲେ କେମିତି ମହାପ୍ରଭୁଙ୍କ କୃପା ଡାଇରେକ୍ଟ ପାଇଯିବେ? ତେଣୁ ଏଇଟା କହିବେ ସରମ ଭଟ୍ଟାଚାର୍ଯ୍ୟ କହିବେ, ଗୋପୀନାଥ ଆଚାର୍ଯ୍ୟଙ୍କର କୃପା ସେ ପାଇଲେ, ଭଗବାନ ସେ ଚାହିଁଲେ ଭଗବାନଙ୍କ କୃପା କରନ୍ତୁ, ତେଣୁ ଭଗବାନ କୃପା କଲେ। ତେଣୁ ଆତ୍ମା ଆତ୍ମନିନ୍ଦା କରି କହିଲ ପ୍ରଭୁର ଶରଣ, କୃପା କରିବାରେ ତେବେ ପ୍ରଭୁର ହେଲେ ମନ। ପ୍ରଭୁଙ୍କ ତ ଅଲରେଡ଼ି କୃପା କରିସାରିଛନ୍ତି ଆଉ, ତଥାପି ମନ କଲେ ତ କୃପା କରିବା ପାଇଁ ନିଜ ରୂପ ପ୍ରଭୁ ତାହେଲେ କରାଇଲେ ଦର୍ଶନ। ଭରାଙ୍ଗ ମହାପ୍ରଭୁ ସ୍ୱୟଂ ଭଗବାନ ଏହି ରୂପକୁ ତାଙ୍କୁ ଦେଖେଇଲେ, ନିଜ ରୂପ ପ୍ରଭୁ ତାହେଲେ କରାଇଲେ ଦର୍ଶନ। ଚତୁର୍ଭୁଜ ରୂପ ପ୍ରଭୁ ହେଲା ତଖନ, ସେହି ସମୟରେ ଭଗବାନ ଚତୁର୍ଭୁଜ ରୂପେ ଧାରଣ କଲେ। ଶାନ୍ତକାରଂ ଭୁଜଗଶୟନଂ ପଦ୍ମନାଭ ସୁରେଶଂ ବିଶ୍ୱଧାରଂ ଗଗନ ସଦୃଶଂ ମେଘବର୍ଣ୍ଣ ଶୁଭାଙ୍ଗଂ ଲକ୍ଷ୍ମୀକାନ୍ତଂ କମଳନୟନଂ ଯୋଗୀ ବିଧ୍ୟାନଗମ୍ୟଂ ବନ୍ଦେ ବିଷ୍ଣୁ ଭୟହରଂ ସର୍ବଲୋକୈକନାଥ। ଚତୁର୍ଭୁଜ ଶାନ୍ତକାର ଭୁଜଗଶୟନ, ସବୁବେଳେ ଅନନ୍ତ ଦେବଙ୍କ ଶଯ୍ୟାରେ ଶୟନ କରିଥାନ୍ତି ଭଗବାନ। ଶାନ୍ତକାର ଭୁଜଗଶୟନ ପଦ୍ମନାଭ ସୁରେଶଂ, ପଦ୍ମନାଭ ତାଙ୍କ ନାଭି ବହୁତ ସୁନ୍ଦର, ପଦ୍ମନାଭ ସୁରେଶଂ ଦେବତାମାନଙ୍କର ସେ ହେଉଛନ୍ତି ଈଶ୍ୱର। ପଦ୍ମନାଭ ସୁରେଶଂ ବିଶ୍ୱଧାରଂ, ବିଶ୍ୱର ଆଧାର ସିଏ, ବିଶ୍ୱଧାର ଗଗନ ସଦୃଶଂ ମେଘବର୍ଣ୍ଣ ସୁନାଙ୍ଗମ, ବହୁତ ସୁନ୍ଦର ତାଙ୍କର ଗଗନ ଆକାଶ ଯାଇଛି, ଆକାଶ ରଙ୍ଗ କାହିଁକି ନୀଳିଆ ନା ଭଗବାନ ରଙ୍ଗ ନୀଳ, ସେଥିପାଇଁ ଆକାଶ ରଙ୍ଗ ନୀଳ। ମେଘବର୍ଣ୍ଣ ଶୁଭାଙ୍ଗମ ବହୁତ ସୁନ୍ଦର ତାଙ୍କର ରଙ୍ଗ ରହିଛି ଶୁଭାଙ୍ଗମ। ଲକ୍ଷ୍ମୀକାନ୍ତମ କମଳ ନୟନମ ଯୋଗୀ ବିଧ୍ୟାନ, ଯୋଗୀମାନେ ଏଇ ରୂପକୁ ଧ୍ୟାନ କରନ୍ତି। ବନ୍ଦେ ବିଷ୍ଣୁ ଭଗବାନ ସର୍ବଲୋକୈକନାଥ, ସବୁର ସେ ହେଉଛନ୍ତି ନାଥ। ଏହିଭଳି ଭାବରେ ଯୋଗୀମାନେ ତାଙ୍କୁ ଧ୍ୟାନ କରନ୍ତି ବିଷ୍ଣୁ ରୂପରେ, ତେଣୁ ଭଗବାନ ତାଙ୍କୁ ବିଷ୍ଣୁ ରୂପ ଦେଖେଇଲେ। ଯେମିତି ଭଗବାନ ଯେତେବେଳେ ଆବିର୍ଭାବ ହୋଇଥିଲେ କଂସର ବନ୍ଦୀଶାଳାରେ, ଏ ବିଷ୍ଣୁ ରୂପରେ ଆବିର୍ଭାବ ହୋଇଥିଲେ ଦେବକୀ ଏବଂ କ'ଣ ଦେବକୀ ଏବଂ ବସୁଦେବଙ୍କ ପାଖରେ ସାମ୍ନାରେ ଦେଖାଇଲେ। ତାହେଲେ ଆଗେ ଚତୁର୍ଭୁଜ ରୂପ, ପାଛେ ଶ୍ୟାମ ବଂଶୀମୁଖ ସ୍ୱକୀୟ ସ୍ୱରୂପ, ତାପରେ ଶ୍ୟାମ ବଂଶୀ ରୂପ ଧାରଣ କଲେ ଭଗବାନ, ଶ୍ୟାମ ରୂପରେ ବଂଶୀ ବାହାରଣ କଲେ। ଏଭଳି ଭାବରେ ପଡ଼େ ଦେଖେଇଲେ ଭଗବାନ ଦୁଇଭୁଜ ବରଳି ରୂପ, ଏ ହେଉଛି ଭଗବାନଙ୍କ ମୂଳ ରୂପ। ମୂଳ ରୂପ ହେଉଛି ଭଗବାନ ଶ୍ୟାମ ଗୋପବେଶ ଏବଂ ବେଣୁକର ନବକିଶୋର ନଟବର ମୁରଳୀଧର, ଏଇ ହେଉଛି ତାଙ୍କର ମୂଳ ରୂପ ଭଗବାନଙ୍କର, ଏ ଦୁଇଭୁଜ ରୂପ। ଦେଖି ସାର୍ବଭୌମ ଦଣ୍ଡବତ କରି ପଡ଼ି ପୁନଃ ଉଠି ସ୍ତୁତି କରେ ଦୁଇ କର ଯୋଡ଼ି, ସାଙ୍ଗେ ସାଙ୍ଗେ ଦଣ୍ଡବତ ପ୍ରଣାମ କରିକିରି ପୁଣି ସ୍ତୁତି କରୁଛନ୍ତି, ଦୁଇ କର ଯୋଡ଼ିକିରି ହାତ ଯୋଡ଼ିକିରି ପ୍ରଭୁ ସ୍ତୁତି କରୁଛନ୍ତି। ପ୍ରଭୁର କୃପା ତାର ସ୍ଫୁରିଲ ସବ ତତ୍ତ୍ୱ, ନାମ ପ୍ରେମ ଦାନ ଆଦି ବର୍ଣ୍ଣନ ମହତ୍ତ୍ୱ। ମହାପ୍ରଭୁଙ୍କର ଯେଉଁ ଲୀଳା ହୋଇଥିଲା, କ'ଣ ପାଇଁ ଭଗବାନ ଆସିଛନ୍ତି, ଏ ପ୍ରେମ ପ୍ରଦାନ କରିବେ, ନାମ ନାମ ପ୍ରଦାନ, ନାମ ମାଧ୍ୟମରେ କୃଷ୍ଣ ପ୍ରେମ ପ୍ରଦାନ କରେ। ଯେଉଁ ରହିଛି ନାମ ମାଧ୍ୟମରେ ପ୍ରେମ ମାଳ ବୁନ୍ଥି ପରାୟ ସର୍ବାରେ, ଏଇ ଗୋଟେ ରହିଛି ଚୈତନ୍ୟ ଚରିତାମୃତରେ, ଏଇ କୃଷ୍ଣ ନାମ ମାଧ୍ୟମରେ କୃଷ୍ଣ ପ୍ରେମ ପ୍ରଦାନ କରୁଛନ୍ତି ଭଗବାନ ମହାପ୍ରଭୁ। ସତ ଶୋକ କହିଲେ ଏକ ଦଣ୍ଡ ନା ଯାଇଥାଏ, ଗୋଟେ ଦଣ୍ଡରେ, ଦଣ୍ଡଟା କେତେ କେତେ ସମୟ, ସେତିକି ସମୟରେ ଏଠି କୁହାଗଲା ଏକ ସେତିକି ଅଳ୍ପ ସମୟ ବୋଲି କୁହାଗଲା। ଦଣ୍ଡର ଅର୍ଥ ଆମର ଏଠି ଦଣ୍ଡର ଅର୍ଥ କ'ଣ ହେଉଛି ଦେଖିବା କୋଉପାଧାରେ କ'ଣ, ତେଣୁ ଏଠି ଯେଉଁ କୁହାଯାଇଛି ଦଣ୍ଡ, ଗୋଟେ ଦଣ୍ଡଟା କେତେ ସମୟ ରହିଛି, ସେତିକି ସମୟରେ ମହାପ୍ରଭୁ ଏ ଆମର ସାରମ ଭଟ୍ଟାଚାର୍ଯ୍ୟ ଶହେ ଶ୍ଳୋକ କହିଲେ, ଶହେ ଶ୍ଳୋକ ବୃହସ୍ପତି ତେଇଛେ ଶ୍ଳୋକ ନା ପାର କରିଛେ, ଏମିତିକି ବୃହସ୍ପତି ସେଭଳି କରିପାରିବେ ନାହିଁ। ହଁ ମହାପ୍ରଭୁଙ୍କ କୃପା ପ୍ରାପ୍ତ ହେଇଛନ୍ତି ନା, ତେଣୁ ଶହେ ଶ୍ଳୋକ କରିଦେଲେ ବୃହସ୍ପତି ଏଇଟା କରିପାରିବେ ନାହିଁ, ଏତେ କରିପାରିବେ ନାହିଁ ବୋଲି କୁହାଯାଉଛି। ଶହେ ଶ୍ଳୋକ କହିଲେ ତେଣୁ ଏଠି କୁହାଯାଉଛି ବୃହସ୍ପତି କହିଲେ, ହଁ ଶହେ ଶ୍ଳୋକ କହିଲେ ଶୁନି, କେତେ ଶ୍ଳୋକ ଏଇଟା 205 ନାଇଁ, ଶୁନି ସୁଖେ ପ୍ରଭୁ ତାହାରେ କହିଲ ଆଲିଙ୍ଗନ, ମହାପ୍ରଭୁ ତାକୁ ଆଲିଙ୍ଗନ କଲେ, ଆଲିଙ୍ଗନ କଲେ 205 ଶୁଣିବେ ଦେଖିବା କ'ଣ ତାର ଅର୍ଥଟା ଏଇଠି ରହିଛି। ଏଥିରେ ଇଏ ନାହିଁ, କ'ଣ କହିଲେ ଇଏ ଅନୁସାରେ ନାହିଁ, ପ୍ରଭୁ ତାରେ କୃପା ହେ ତାର ସ୍ପୁରିଲା ସ୍ପୁରଣ ସପ୍ତଶ୍ଳୋକ ଏକ ଦଣ୍ଡ କହିଲେ, ଦଣ୍ଡ କହିଲେ ଡ୍ୟୁରେସନ୍ ଅଫ୍ 24 minutes
24 minutes ଗୋଟେ ଦଣ୍ଡ ଏଠି ଓଡ଼ିଆରେ କହିଥିଲେ 24 ଅଳ୍ପ ସମୟ ଭିତରେ, ଅଳ୍ପ ସମୟ କ'ଣ ଏକ୍ଜାକ୍ଟ ଅର୍ଥ ହେଉଛି ପ୍ରଭୁପାଦ କହି 24 minutes 24 minutes 24 minutes ହେଉଛି ଗୋଟେ ଦଣ୍ଡ, 24 minutesରେ 100 ଶ୍ଳୋକ କହିଲେ, କହିଲେ ପ୍ରଭୁପାଦ ଭଗବାନ ଯେଉଁ କହିଲେ ଭଗବତ ଗୀତା ଅର୍ଜୁନଙ୍କୁ 700 ଶ୍ଳୋକ ଅଧଘଣ୍ଟାରେ କହିଥିଲେ, ଅଧଘଣ୍ଟାରେ କହିଥିଲେ ଏବଂ ଅର୍ଜୁନ ସବୁ ବୁଝିଗଲେ ସେ ଅଧଘଣ୍ଟା ଭିତରେ, କହିଲି ନା ପ୍ରଭୁ ମୁଁ ସବୁ ବୁଝିଗଲି, କରି ସେ ବଚନମ ଦେବ ନହେଲେ ସେ ଯୁଦ୍ଧ କରିବେନି ବୋଲି କହିଲେ, ପ୍ରଭୁ ମୁଁ ଆପଣଙ୍କ ଶରଣରେ ଗଲି ଦ୍ୱିତୀୟ ଅଧ୍ୟାୟରେ କହିଲେ ନା, ଏବଂ ଉକ୍ତା ଅର୍ଜୁନ ଯେଉଁ କହିଲେ ନ ଯୋଶ୍ଚୈତି ଗୋବିନ୍ଦା ଉକ୍ତା ତୁଷ୍ଣୀ ବହୁବ, ପ୍ରଭୁ ମୁଁ ଆପଣଙ୍କ ଶରଣ ଗଲି କାଳ୍ପନ ଦୋଷ ପହଦ ସ୍ୱଭାବ ଇତ୍ୟାଦି କହିକିରି ମୁଁ ଆପଣଙ୍କ ଶରଣରେ ଗଲି, ମୁଁ କିନ୍ତୁ ଯୁଦ୍ଧ କରିବି ନାହିଁ ଆପଣଙ୍କ ଶରଣରେ ଗଲି, କିନ୍ତୁ ଭଗବାନ ଯେଉଁ ଜ୍ଞାନ ଦେଲେ ଜ୍ଞାନ ଶୁଣିକିରି ଭଗବାନ ଆଉ କହିଲେ ନାହିଁ ଅର୍ଜୁନ ତମେ ବି ଯୁଦ୍ଧ କରିବ, ପଚାରିଲେ ନାହିଁ, କହିଲେ ତଛେଚ୍ଛ ତଥା ମୁଁ ସବୁ ସବୁ ଜ୍ଞାନ ଦେଇଦେଲି, ତମେ ଏଇଟା ବିଚାର କରିକିରି ଯାହା ଚିନ୍ତା କରୁଛ ସେଇଟା କର। ତେଣୁ ଅର୍ଜୁନ କହିଲେ ପ୍ରଭୁ ମୋର ମୋହ ବର୍ତ୍ତମାନ ଦୂର ହେଇଗଲା, ବର୍ତ୍ତମାନ କରି ସେ ବଚନ ଦେବ, ମୁଁ ଆପଣଙ୍କୁ ବଚନ କରିବି ଯୁଦ୍ଧ କରିବି, ଏଇଭଳି ଭାବରେ କହିଥିଲେ। ତେଣୁ ଇଏ ଗୋଟିଏ ଦଣ୍ଡ କହିଲେ 24 minutes 24 minutesରେ 100 ଶ୍ଳୋକ କହିଦେଲେ। ଶୁନି ସୁଖେ ପ୍ରଭୁ ତାହାରେ କହିଲ ଆଲିଙ୍ଗନ ଭଟ୍ଟାଚାର୍ଯ୍ୟ ପ୍ରେମାବେଶେ ହଇଲ ଅଚେତନ, ଅଚେତନ ମୂର୍ଚ୍ଛା, ଏଇଟା ହେଉଛି ଅଷ୍ଟସାତ୍ତ୍ୱିକ ବିକାରର ଗୋଟେ ରହିଛି, ବିକାର ମୂର୍ଚ୍ଛା ହେଇଯିବ ଜଣେ, ତେଣୁ ଏହିଭଳି ଭାବରେ ଅଚେତନ ହେଇଗଲେ। ଅଶ୍ରୁ ସ୍ତମ୍ଭ ପୁଲକ ସ୍ୱେଦ କମ୍ପ ଥରହରି ନାଚେ ଗାଏ କାନ୍ଦେ ପଡ଼େ ପ୍ରଭୁପାଦ ଧରି, ଆଉ କ'ଣ କହିବା ପାଗଳ ଅବସ୍ଥାରେ ହେଇଗଲେ ସିଏ ଏଇଭଳି ଭାବରେ। ଦେଖି ଗୋପୀନାଥ ଆଚାର୍ଯ୍ୟ ହରସିଦ୍ଧ ମାନ ଭଟ୍ଟାଚାର୍ଯ୍ୟର ନୃତ୍ୟ ଦେଖି ହାସ୍ୟ ପ୍ରଭୁର ଗଣ, ତାମାନେ ମୁଁ ଭାବୁଥିଲି ଖାଲି ମହାପ୍ରଭୁ ଆଉ ସାରଙ୍ଗ ଭଟ୍ଟାଚାର୍ଯ୍ୟଙ୍କ ଭିତରେ ଆଲୋଚନା ଚାଲିଥିଲା, କିନ୍ତୁ ଏଠି ସମସ୍ତେ ଅଛନ୍ତି, ଗୋପୀନାଥ ଆଚାର୍ଯ୍ୟ ରହିଛନ୍ତି, ମହାପ୍ରଭୁଙ୍କ ପାର୍ଷଦମାନେ ଅଛନ୍ତି, ସମସ୍ତେ ସବୁ ଅଛନ୍ତି ସେଇଠି, ଏସବୁ ଲୀଳା ହେଉଥିଲା। ଗୋପୀନାଥ ଆଚାର୍ଯ୍ୟ କହେ ମହାପ୍ରଭୁର ପ୍ରତି ସେହି ଭଟ୍ଟାଚାର୍ଯ୍ୟର ପ୍ରଭୁ କହିଲେ ଏଇ ଗତି, ସେହି ଭଟ୍ଟାଚାର୍ଯ୍ୟ ଯେ ଜାଣିପାରୁନଥିଲେ ଭଗବାନ ବୋଲି ଆଜି ପ୍ରଭୁ ଭଗବାନ ତାଙ୍କୁ ଇଏ କଲେ। ସେହି ଭଟ୍ଟାଚାର୍ଯ୍ୟଙ୍କର ଜ୍ୱାଇଁ ମଧ୍ୟ କଥା ଆସିବ, ଆଉ ଗୋଟେ ଲୀଳା ଅଛି ସେଇଟା ପରେ ବର୍ଣ୍ଣନା କରାଯାଇଛି। ତାଙ୍କ ଜାମାତା ହେଉଛନ୍ତି ଅମୋଘ, ସିଏ ମଧ୍ୟ ସେହିଭଳି ଭାବରେ ଭଗବାନଙ୍କ ଭକ୍ତ ନଥିଲେ, ମହାପ୍ରଭୁଙ୍କ ଭକ୍ତ ନଥିଲେ ବା ଭଗବାନ ଭକ୍ତ ନଥିଲେ, କିନ୍ତୁ ବ୍ରାହ୍ମଣ, କିନ୍ତୁ ଭଗବାନଙ୍କୁ ଦୋଷ କରୁ ମହାପ୍ରଭୁଙ୍କୁ ଦୋଷ କରୁଥିଲେ। ଏସବୁ ଲୀଳାଟି ରହିଛି, ଭଟ୍ଟାଚାର୍ଯ୍ୟ ତାଙ୍କୁ ଥରେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିଥିଲେ ଖାଦ୍ୟ ପାଇଁ, ଆଉ ମହାପ୍ରଭୁ ଯେଉଁ ଖାଉଛନ୍ତି ଦେଖିକରି ବାଡ଼ି ଜାଣିଛନ୍ତି ଭଟ୍ଟାଚାର୍ଯ୍ୟ ଯେ ମୋର ଜ୍ୱାଇଁଟା ନାସ୍ତିକଟା ବୋଲି କ'ଣ କରିବେ, ତେଣୁ ବାଡ଼ି ଧରିକି ସେ ବସିଥାନ୍ତି, କାଳେ ସେ ଆସିବ ବାଡ଼େଇବେ, କୁକୁର ଆସିଲେ ଯଦି ବାଡ଼ନ୍ତି ସେଇଭଳି ଭାବେ, କିନ୍ତୁ ମହାପ୍ରଭୁଙ୍କୁ ସବୁ ପ୍ରକାର ବହୁତ ପ୍ରକାର ଆଇଟମ୍ ଦେଇଛନ୍ତି ଖାଇବା ପାଇଁ, ସେଇଠି ସେ କହିଛନ୍ତି 54 ବାର ଆପଣ ଖାଆନ୍ତି ଜଗନ୍ନାଥ ମନ୍ଦିରରେ, ତେଣୁ ଗୋଟେ ଥର ପୁଣି ଆଣିବା ପାଇଁ ଗଲେ ଆଉ କ'ଣ ସବୁ ଲାଗିବ ବୋଲିକିରି। ଆମର ଯେତେବେଳେ ଇଏ ଖାଦ୍ୟ ଦିଅନ୍ତି ଆମର ଯେଉଁ ଥିଲେ ଆଗରୁ ଯେଉଁ ପୂଜାରୀ କ'ଣ ନା ନା ସେ ଯେଉଁ ଆମର ଇଏ ତାଙ୍କର ଇଏ କ'ଣ ତାଙ୍କ ନା ମହା ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ଯିଏ ବୈଦ୍ୟ ରୂପରେ ଆସିଥିଲେ ସୁସେନ ପ୍ରଭୁ, ସୁସେନ ପ୍ରଭୁ ସେ ଯେଉଁ ଭୋଗ ଲାଗିବ ପୁଣି ସେକେଣ୍ଡ ଟାଇମ୍ ଯାଇକି କରିବ, ସେକେଣ୍ଡ ଟାଇମ୍ ଯାଇକିରି ତାଳି ମାରିକିରି କ'ଣ ପ୍ରଭୁ କ'ଣ ଦରକାର ନା, ଇଏ ହେଉଛି ଇଏ ପ୍ରକୃତରେ ଇଏ ହେଉଛି ପ୍ରେମର ଇଏ, ଆଉ ଥରେ କ'ଣ ପ୍ରଭୁ ଲାଗିବ, ଆମେ ଭାବୁଛୁ କ'ଣ ଏସବୁ ମନଗଢ଼ା ଜିନିଷ ନା, ଭଗବାନ ଖାଦ୍ୟ ଗ୍ରହଣ କରୁଛନ୍ତି ଆଉ କ'ଣ ଲାଗିବ, ଆଉ ଟିକେ ଅନ୍ନ ଲାଗିବ, ଆଉ ଟିକେ ତରକାରୀ ଲାଗିବ, ତେଣୁ ଯାଇକିରି ସେ ଯାଆନ୍ତି ସେକେଣ୍ଡ ଟାଇମ୍ ଯାଆନ୍ତି ପୁଣି ଥରେ। ସେଇଭଳି ଭାବରେ ଭଟ୍ଟାଚାର୍ଯ୍ୟ ଗଲେ ଆଉ କିଛି ଆଣିବା ପାଇଁ, ସେହି ସମୟରେ ଇଏ ଅପେ ଗୁଣ୍ଡିକି ଗୁଣ୍ଡିକି ରହୁଥିଲେ, କେତେବେଳେ ସେ ପଳେଇବେ ମୁଁ ଯାଇକି ଦେଖିଦେବି କ'ଣ ସେ ଖାଉଛନ୍ତି, କାରଣ ସକାଳଠୁ ଚାଲିଛି ରୋଷେଇ ବହୁତ କମ୍ପି ଯାଉଛି ତାଙ୍କର ବାସନାରେ, ଇଏ ତାଙ୍କର ହୃଦୟ ସବୁ ଚଳିଯାଉଛି ବାସନା ଶୁଣିକିରି। ଇଏ ଗୋଟେ ସେ ଏତେ ପ୍ରକାର ରୋଷେଇ ହେଉଛି କ'ଣ ସବୁ ଏତେ ରୋଷେଇ ହେଉଛି ଏଇଭଳି ଭାବ ଚିନ୍ତା କରୁଥିଲେ। ଆଉ ଯେତେବେଳେ ସୁଯୋଗ ମିଳିଲା ତ ପଶିଗଲେ ଦେଖିଦେଲେ ଆରେ ଏ ସନ୍ନ୍ୟାସୀ ହେଇକିରି ଏତେ ପ୍ରକାର ଖାଦ୍ୟ କହିଦେଲେ କହିଦେଲେ ଭଟ୍ଟାଚାର୍ଯ୍ୟ ଶୁଣିଦେଲେ ଭଟ୍ଟାଚାର୍ଯ୍ୟ ଗୋଡ଼େଇଲେ ତାକୁ ବାଡ଼େଇବା ପାଇଁ ଏସବୁ ଲୀଳା। ଆଉ ଗୋଟେ ଥର କେତେବେଳେ ସୁବିଧା ହେଲେ କହିବା, ଆଉ ଗୋଟେ ସମୟରେ କୁହାଯାଇଛି। ତେଣୁ ଭଟ୍ଟାଚାର୍ଯ୍ୟ ତାଙ୍କୁ ଏଇଭଳି ଭାବରେ ଇଏ ମହାପ୍ରଭୁ ମଧ୍ୟ ତାଙ୍କୁ କୃପା କଲେ। ସହଜେ ନିର୍ମଳ ଏଇ ବ୍ରାହ୍ମଣ ହୃଦୟ କୃଷ୍ଣର ଯୋଗ୍ୟ ବସତି ଏହି ଯୋଗ୍ୟ ସ୍ଥାନ ହୁଏ। ମାସରେ ଚାଣ୍ଡାଳ କିନେ ଏହା ବସାଇଲା ପରମ ପବିତ୍ର ସ୍ଥାନ ଅପବିତ୍ର କହିଲା। ଏଭଳି ଭାବେ କହିକିରି ମହାପ୍ରଭୁ ତାଙ୍କୁ ଛୁଇଁଦେଲେ ତାଙ୍କ ହୃଦୟ। ଏସବୁ କଥା ଲୀଳା ସବୁ ରହିଛି। ତାଙ୍କୁ ହଇଯାଇଯାଇଥିଲା ସବୁ ହେଇକିରି ସେ ମୃତ୍ୟୁବରଣ କରିଥାନ୍ତେ। ତେଣୁ ମହାପ୍ରଭୁ ଆସି ତାଙ୍କୁ କୃପା କଲେ। ତେଣୁ ସେ ତାପରେ ଡେଇଁ ଆପଣ ଆରମ୍ଭ କଲେ ଆଉ କ'ଣ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ। ତେଣୁ ଏଇଭଳି ଭାବରେ ମହାପ୍ରଭୁ ତାଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି। ସାଧୁ ଯେଉଁମାନେ ଭଗବାନ ଭକ୍ତ ତାଙ୍କର ନିଜ ଜନ୍ମ ମଧ୍ୟ ଭଗବାନଙ୍କ ପ୍ରିୟ। କେଉଁଠି କୁହାଯାଇଛି ଅହମ୍ ଭକ୍ତ ପରାଧୀନ ହି ସ୍ୱତନ୍ତ୍ର ଏଇ ବଧିଜ ସାଧୁ ବିଗ୍ରସ୍ତ ହୃଦୟ ଭକ୍ତି ଭକ୍ତ ଜନ ପ୍ରିୟ। ଖାଲି ଭକ୍ତ ଯେ ଭଗବାନ ପ୍ରିୟ ତ ଆମେ ଭକ୍ତ ଜନ ମଧ୍ୟ ସେମାନେ ଅଭକ୍ତ ହେଲେ ମଧ୍ୟ ତାଙ୍କ ପ୍ରିୟ। ତେଣୁ ମହାପ୍ରଭୁ ତାଙ୍କୁ କୃପା କରିବେ। ତେବେ ଭଟ୍ଟାଚାର୍ଯ୍ୟ ପ୍ରଭୁ ତେଣୁ ଏଇଭଳି ଭାବରେ ଗୋପୀନାଥ ଆଚାର୍ଯ୍ୟ ଇତ୍ୟାଦି ଅନ୍ୟମାନେ ସବୁ ଆନନ୍ଦରେ ସବୁ ଦେଖିକିରି ତେବେ ଦେଖି ଗୋପୀନାଥ ଆଚାର୍ଯ୍ୟ ହରିଷିତ ମନ ଭଟ୍ଟାଚାର୍ଯ୍ୟ ନୃତ୍ୟ ଦେଖି ହାସ୍ୟ ପ୍ରଭୁର ଗଣ। ତେଣୁ ଗୋପୀନାଥ ଆଚାର୍ଯ୍ୟ କହେ ମହାପ୍ରଭୁର ପ୍ରତି ସେଇ ଭଟ୍ଟାଚାର୍ଯ୍ୟର ପ୍ରଭୁ କହିଲେ ଏଇ ଗତି ତାର ସବୁ ଗଣ ତାର ସର୍ବନାଶ କରିଦେଲେ। ଏ ଯେଉଁ ଘର ପ୍ରତି ତାର ଯେଉଁ ମମତା ମମତା ସବୁ ତୁଟିଗଲା ସର୍ବନାଶ କରିଦେଲେ ଭଗବାନ ତାର। ଏଇଭଳି ଭାବରେ ପ୍ରଭୁ କହେ ତୁମେ ଭକ୍ତ ତୁମାର ସଙ୍ଗ ହେଇତେ ଜଗନ୍ନାଥ ଏହାରେ କୃପା କହିଲ ଭଲ ମତେ। ମହାପ୍ରଭୁ କହୁନାହାନ୍ତି ମୁଁ କୃପା କରିକରି କହିଲି ଜଗନ୍ନାଥ କୃପା କଲେ କାରଣ ତୁମେ ଭକ୍ତ ଭଗବାନଙ୍କ ଭକ୍ତ ଜନ ମଧ୍ୟ ଭଗବାନ ପ୍ରିୟ। ଏଇଭଳି ଭାବରେ କହି ତେବେ ଭଟ୍ଟାଚାର୍ଯ୍ୟ ପ୍ରଭୁ ସୁସ୍ଥିର କହିଲ ସ୍ଥିର ହୟ ଭଟ୍ଟାଚାର୍ଯ୍ୟ ବହୁ ସ୍ତୁତି କହିଲ। ଶହେଟି ସ୍ତୁତି କଲେ ମାନେ ଯାହା ସେ ସ୍ତୁତି କରିଥିଲେ ପୁଣି ମଧ୍ୟ ସ୍ତୁତି କଲେ। ତେଣୁ ଜଗତ ନିସ୍ତାରରେ ତୁମେ ସେଇ ଅଳ୍ପ କାର୍ଯ୍ୟ ସେ ଶହେଟି ବୈରାଗ୍ୟ ନା ନା ସେଇଟାକୁ କୁହାଯାଏ କ'ଣ ଗୋଟେ କୁହାଯାଇଛି ବୁଝିଲେ ପ୍ରଭୁପାଦ ଭାବାର୍ଥରେ କହିଛନ୍ତି ସେଇଟା ଗୋଟେ ଏ ଶହେଟି ସ୍ତୁତି ରହିଛି। ତେଣୁ ତାପରେ ବର୍ତ୍ତମାନ କହୁଛନ୍ତି ପ୍ରଭୁ ଭଟ୍ଟାଚାର୍ଯ୍ୟ ପ୍ରଭୁ କହୁଛନ୍ତି ଜଗତ ନିସ୍ତାରରେ ତୁମେ ସେଇ ଅଳ୍ପ କାର୍ଯ୍ୟ। ପ୍ରଭୁ ଆପଣ ଯେଉଁ ଜଗତକୁ ଉଦ୍ଧାର କଲେ ସେଇଟା ଆପଣଙ୍କର ଅଳ୍ପ କାର୍ଯ୍ୟ କିନ୍ତୁ ଆମ ଉଦ୍ଧାରରେ ତୁମେ ଏ ଶକ୍ତି ଆଶ୍ଚର୍ଯ୍ୟ। ମୋତେ ଯେଉଁ ଉଦ୍ଧାର କଲେ ଇଏ ହେଉଛି ଆପଣଙ୍କର ଆଶ୍ଚର୍ଯ୍ୟ ଶକ୍ତି। କ'ଣ ନା ତର୍କଶାସ୍ତ୍ରରେ ଜଡ଼ ଆମି ଯେଇଛେ ଲୌହ ପିଣ୍ଡ ଯେମିତି ଲୁହା ପିଣ୍ଡ ଭଳି ଲୁହାପିଣ୍ଡକୁ ଇଏ କରିବାଟା ତରଳେଇବାଟା ତ ସହଜ ନୁହଁ। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଯେଉଁ ସବୁ ରହିଛି କିଭଳି ଭାବରେ ତା ଭିତରେ ପଶିଲା ମାନେ ଜଣେ ତରଳି ଯିବ କିନ୍ତୁ ଲୋକମାନେ ସେଠି ରହିଛନ୍ତି ସବୁ କାମ କରୁଛନ୍ତି ଏତେ ଗରମ ରହୁଛି। ଆମା ଦ୍ରବାଇଲେ ତୁମେ ପ୍ରତାପ ପ୍ରଚଣ୍ଡ ଆମକୁ ଯେଉଁ ଭକ୍ତ କରେଇଲ ଆପଣ କରେଇଲେ ଆପଣଙ୍କର ଏଇଠୁ ଜଣାପଡ଼ୁଛି ଆପଣ କେତେ ଶକ୍ତି ରହିଛି। ସ୍ତୁତି ଶୁଣି ମହାପ୍ରଭୁ ନିଜ ବାସା ଆସିଲା ଭଟ୍ଟାଚାର୍ଯ୍ୟ ଆଚାର୍ଯ୍ୟ ଦ୍ୱାରେ ଭିକ୍ଷା କରାଇଲା। ତେଣୁ ମହାପ୍ରଭୁ ତାଙ୍କର କୂଳକୁ ଆସିଲେ ଏବଂ ସାରମ ଭଟ୍ଟାଚାର୍ଯ୍ୟ ତାଙ୍କୁ ଖାଦ୍ୟ ସବୁ ବ୍ୟବସ୍ଥା କରିକି ଖାଦ୍ୟ ସବୁ ପ୍ରଦାନ କଲେ। ଆର ଦିନ ପ୍ରଭୁ ଗଲା ଆଉ ଗୋଟେ ଥର କୃପା କରୁଛନ୍ତି ଆଉ ଥରେ ଷଡ଼ଭୁଜ ଦେଖାଇବେ ତାଙ୍କୁ ଏ ଚତୁର୍ଭୁଜ ଦେଖାଇଲେ ଏବେ ଦୁଇଭୁଜ ଦେଖାଇଲେ ଏବେ ଷଡ଼ଭୁଜ ଦେଖାଇବେ ସବୁ ଅଛି ତ। ଆର ଦିନ ପ୍ରଭୁ ଗଲା ଜଗନ୍ନାଥ ଦର୍ଶନେ ଦର୍ଶନ କରିଲା ଜଗନ୍ନାଥ ସଯୋଥାନେ ମଙ୍ଗଳା ଉଠି ଦେଖିବାକୁ ଗଲେ। ତେଣୁ ଏ ଯେଉଁ ଗଲେ ମହାପ୍ରଭୁ ପ୍ରତିଦିନ ଜଗନ୍ନାଥଙ୍କ ଦର୍ଶନ କରନ୍ତି। ତେଣୁ ମଙ୍ଗଳା ଆଳତି ସମୟରେ ଯାଇ ପହଞ୍ଚିଗଲେ ଭଗବାନଙ୍କ ସଯୋଥାନ ହେବ ଭଗବାନ ଶୋଇବା ପୂର୍ବରୁ ମାନେ ତା ପୂର୍ବ ଦିନ ରାତିରେ ଭଗବାନଙ୍କୁ ନିଦ୍ରା ଶୟନ କରାଯାଏ, ଶୟନ ଆଳତି ଆମ ରାକେଶ ସବୁଦିନ ରାତିରେ ଶୟନ ଆଳତି ବୋଲେ ବୋଲନ୍ତି। ପହୁଡ଼ ବେଳ ହେଲା, ପ୍ରଭୁ ଡାକିଲା, ଇଏ ମହାନ ଗୀତଟି ଗାନ କରନ୍ତି। ତେଣୁ ଏହିଭଳି ଭାବରେ ଭଗବାନଙ୍କୁ ପହୁଡ଼ ନିଦ୍ରା ଦେବୀଙ୍କୁ ଡକାଯାଏ, ନିଦ୍ରା ଦେବୀ ଭଗବାନଙ୍କୁ ନିଦ୍ରା ପ୍ରଦାନ କରନ୍ତି। ଏହିଭଳି ଭାବରେ ଜଗନ୍ନାଥ ଶୟନ କରନ୍ତି, ଲାଇଟ୍ ଫାଇଟ୍ ଡିଭା ହେଇଯାଏ ସବୁ, ତାପରେ ସବୁ ଯାଆନ୍ତି। ତେଣୁ ସକାଳୁ ଯେତେବେଳେ ମାନେ ମଙ୍ଗଳାରତି ସମୟରେ ଭଗବାନଙ୍କୁ ସଜୋତ୍ଥାନ କରାଯାଏ, ଉତ୍ଥାନ କରାଯାଏ, ଉତ୍ତିଷ୍ଠ ତିଷ୍ଠ ଗୋବିନ୍ଦ ଉତ୍ତିଷ୍ଠ ଗରୁଡ଼ ଧ୍ୱଜ ଉତ୍ତିଷ୍ଠ କମଳାକାନ୍ତ ତ୍ରୈଲୋକ୍ୟଂ ମଙ୍ଗଳଂ କୁରୁ ଉତ୍ତିଷ୍ଠ ତିଷ୍ଠ ଗୌରାଙ୍ଗ ଜୟ ନିଦ୍ରା ମହାପ୍ରଭୁ ଶୁଭ ଦୃଷ୍ଟି ପ୍ରଦାନ ତ୍ରୈଲୋକ୍ୟଂ ମଙ୍ଗଳଂ କୁରୁ। ଲୋକ ମଙ୍ଗଳ କରନ୍ତି, ଭଗବାନ ତ ଶୟନ ହେଉଛି ଯୋଗ ନିଦ୍ରା, ଭଗବାନ ଶୟନରେ ମଧ୍ୟ ସବୁକିଛି ଜାଣନ୍ତି। ଯୋଗ ନିଦ୍ରା ଚାରି ମାସ ଶୟନ କରନ୍ତି, ଭଗବାନ ଚାରି ମାସ ଶୟନ କରନ୍ତି, କିନ୍ତୁ ଚାରି ମାସ ଶୟନରେ ମଧ୍ୟ ସବୁକିଛି ଜାଣନ୍ତି, ସବୁକିଛି ହିସାବ ରଖୁଛନ୍ତି ସିଏ। ତେଣୁ ଏହିଭଳି ଭାବରେ ସଦୁତ୍ଥାନ କଲେ, କରିକି ପୂଜାରୀ ଆଣିଆ ମାଲା ପ୍ରସାଦାନ୍ନ ଦେଲା, ପ୍ରସାଦାନ୍ନ ମାଲା ପାଇବା ପ୍ରଭୁ ହର୍ଷ ହେଲା। ତେଣୁ ପୂଜାରୀ ଆଣିକରି ଜଗନ୍ନାଥଙ୍କର ପ୍ରସାଦାନ୍ନକୁ ପ୍ରଦାନ କଲେ ମହାପ୍ରଭୁଙ୍କୁ। ତେଣୁ ପୂଜା ଏଇ ଯେଉଁ ପ୍ରସାଦାନ୍ନ ପାଇକରି ମହାପ୍ରଭୁ ବହୁତ ଆନନ୍ଦିତ ହେଲେ। ସେହି ପ୍ରସାଦାନ୍ନ ମାଲା ଅଞ୍ଚଳରେ ବାନ୍ଧିବା, ଭଟ୍ଟାଚାର୍ଯ୍ୟର ଘରେ ଆଇଲା ତ୍ୱରାଯୁକ୍ତ ହେୟା। ଆଜି ଭଟ୍ଟାଚାର୍ଯ୍ୟଙ୍କୁ ଆହୁରି କୃପା କରିବେ, ତେଣୁ ବହୁତ ବ୍ୟଗ୍ରରେ ଆସିଲେ ଭଗବାନ। ଭଗବାନ ଭକ୍ତଙ୍କୁ ରକ୍ଷା କରିବେ, ବହୁତ ବ୍ୟଗ୍ରତା ସେ ପ୍ରକାଶ କରନ୍ତି। ଯେମିତି କୁହାଯାଏ ଗରୁଡ଼ ପ୍ରଶ୍ନରେ ଯେତେବେଳେ ଭଗବାନ ଆସୁଛନ୍ତି ଗଜକୁ ଉଦ୍ଧାର କରିବା ପାଇଁ, ସେହି ସମୟରେ ଭାବୁଛନ୍ତି ଭଗବାନ ଯେ ଗରୁଡ଼ର ଆଜି ସ୍ପିଡ଼ କମିଯାଉଛି, ତେଣୁ ଭଗବାନ ଡେଇଁ ପଡ଼ିଲେ। ଭାଗବତ ଅଷ୍ଟସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ସୁଅନ୍ତ ସରସୁରୁ ବଳେନ ଗୃହୀତ ଆର୍ତ୍ତୋ ଦୃଷ୍ଟ୍ୱା ଗରତ୍ମତି ହରିଙ୍ଖ ଉପାଦ ଚକ୍ରମ ଉତ୍କ୍ଷିପ୍ୟ ସାମ୍ବୁଜକରମ ଗିରମାହୋ ପୃଚ୍ଛ୍ରାତ ନାରାୟଣ କ୍ଷୀର ଗୁରୁ ଭଗବନ ନମସ୍ତେ। ଗୋଟେ 1000 ବର୍ଷ ଧରି ଯୁଦ୍ଧ କରିକିରି ଯେତେବେଳେ ଆଉ ଶରୀରରେ ଶକ୍ତି ନଥିଲା କିଛି, ସେତେବେଳେ ସେ ଦେଖିଲେ ଭଗବାନ ସ୍ତୁତି କରିଥିଲେ, ପୂର୍ବ ଜନ୍ମର ସ୍ତୁତି ସବୁ ମନେ ପଡ଼ିଲା। ସ୍ତୁତି କରିକିରି ଭଗବାନ ଗରୁଡ଼ ପୃଷ୍ଠରେ ଆସୁଛନ୍ତି, ସେ ସରସ୍ୱତୀ ଭିତରେ ଗୁରୁବାଳିନ ଗୃହୀତା ଆର୍ତ୍ତ କୁମ୍ଭୀର ସେମିତି କାମୁଡ଼ିକି ଧରିଛି, ଏବଂ ସେ ଦେଖିଦେଲେ ଆକାଶକୁ, ଭଗବାନ ପ୍ରାର୍ଥନା କରୁଛନ୍ତି ଭଗବାନ ଆସିବେ, ଏଇଭଳି ଭାବରେ ଉପରକୁ ଲକ୍ଷ୍ୟ କରିଛନ୍ତି ଭଗବାନ ଆସୁଛନ୍ତି, ଗରୁଡ଼ ପୃଷ୍ଠରେ ଆସୁଛନ୍ତି, ଉପାଦ ଚକ୍ରମ ହସ୍ତରେ ଅଙ୍ଗୁଠିରେ ଚକ୍ର ଘୁରୁଛି, ତେଣୁ ତାର ଶୁଣ୍ଢରେ ଗୋଟେ କ'ଣ ପଦ୍ମକୁ ତୋଳିକିରି ଭଗବାନ ଦେଖାଇଦେଲେ। ନାରାୟଣ କ୍ଷୀର ଗୁରୁ ଭଗବାନ ନମସ୍ତେ, ହେ ନାରାୟଣ ହେ କ୍ଷୀର ଗୁରୁ ଭଗବାନ, ମୁଁ ଆପଣଙ୍କୁ ପ୍ରଣାମ କରୁଛି। ବହୁତ ଉତ୍ସାହ, ବହୁତ କଷ୍ଟରେ କହିଲେ, ଆଉ ବଳ ନାହିଁ କିଛି, କିନ୍ତୁ ଭଗବାନ ଆଉ ରହିପାରିନି, ଡେଇଁ ପଡ଼ିଲେ ବୋଲି କୁହାଯାଏ, ଡେଇଁ ପଡ଼ି ତାକୁ ଉଦ୍ଧାର କଲେ। ଗଜ ରାଜ ଚିନ୍ତା କଲା ଥାଇ ଘୋର ଜଳେଣ, ଗଜ ରାଜ ଘୋର ଜଳେଣ ଚକ୍ର ପେଶି ନକ୍ର ନାସି ଉଦ୍ଧରିଲ ଆପଣ, ଚକ୍ର ପେଶି ନକ୍ର ନାସି ଉଦ୍ଧରିଲ ଆପଣ। ସେଇଭଳି ଭାବରେ ଭଗବାନ ବ୍ୟଗ୍ର, ଭଗବାନ ରକ୍ଷା କରିବା ପାଇଁ ଦ୍ୱାରକା ଯେତେବେଳେ କୁରୁ ସଭା ତଳେ ଶୁଣି ଦ୍ରୌପଦୀର ଜଣାଣ, କୁରୁ ସଭା ତଳେ ଦ୍ରୌପଦୀର ଜଣାଣ କୋଟି ବସ୍ତ୍ର ଲଜା କଲ ବରଣ କୋଟି कुटीवास्त्र दै कौन भक्त मान को रक्षा करने भगवान यही व्यग्रता प्रकाश करती भगवान ठीक समय जी न आसवे कौन न हम प्रलय होते बड़े अजा मेल को नाप बसीगले गोटे सेकेंड डेरी है ना भगवान निजे आसे ना दूत मान पठेदे नारायण नारायण जो उच्चारण करते सांगे सांगे नारायण चारज दूत आस पहुँचीगले गोटे सेकेंड डेरी होते पड़ जाइ था सी जमराज पड़े जाता कि भगवान ठीक समय बहुत लीला अच्छे भागवत मेरे अन्न शास्त्र मानक ठीक एग्जाक्ट समय आँचीज भगवान आज पहुँचीज ठीक समय कारण आम भगवान परीक्षा करेंगे ना आम के भगवान विश्वास रही भरोसा रही तेणु ये भरोसा जब रही भगवान से अनुसार आस लास्ट मोमेंट रे निक ऑफ द टाइम ठीक एग्जाक्ट समय आँचे भगवान भगवान कह टाइम टा जापर डेरी होगा मोर तेणु व्यग्र भक्त भगवान को रक्षा करने भगवान व्यग्र तेणु यही भाव जाले भट्टाचार्य घर आईला चराजुक्त हया खूब शीघ्र जा पहुँचीगले भगवान भट्टाचार्य घर को अरुणोदय काले हईल प्रभुर आगमन से ही काले भट्टाचार्य हईल जागरण भोर मोर भोर समय अरुणोदय उदिल अरुण गौरव भागे द्विजमणि गोरा मणि जागे अकत समूह लैया साथे गेलन आम किंतु उदिल अरुण अरुण उदय हवा पूर्व आम उठी जाऊे कारण से सूर्योदयर देढ़ घंटा पूर्वटा हूँ ब्रह्म मुहूर्त साढ़े चार छा हूँ ब्रह्म मुहूर्त तेणु सारा पृथ्वी जिते सेंटर अच्छी साढ़े चारटे मंगल आरती साढ़े चारटे मंगल आरती मुझे सब बहुत स्थान जा गोटे स्थान देख ली पाँचटा बेले ना सब साढ़े चारटे हूँ जो रही सुमेर जो रही नरवे नरवे आम जा नरवे से पाँचटा बेले मंगल आरती हुए होता अन्य बेले कौन हो सब पाँचटा बेले होता शीत दिन आम जा बरफ चार पड़ थोड़ा ना एम स्विजरलैंड इत्यादि कानाडा इत्यादि सब आम जाइ से 4:30 चार्टा तीस दर्शन मंगल आरती तेणु ये हूँ ब्रह्म मुहूर्त जदि 6 सूर्य उदय हूँ ना सूर्य उदय से 8 बेले कानाडा शीत दिन सूर्य उदय हम 8 बेले कि तथा साढ़े 4 मंगल आरती प्रभुपाद व्यवस्था करेणु से अनुसार हूँ 4:30 यही भाव में महाप्रभु भट्टाचार्य से दिन डेरी उठते जहाँ भी हूँ से दिन समय टे 6 बेले उठते अरुणोदय समय तेणु उठला बेलू महाप्रभु शुणुंट उठिक कृष्ण कृष्ण स्फुट कही भट्टाचार्य जगिला कृष्ण नाम सुनि प्रभुर आनंद बाड़ा आम जो निद्रा त्याग करे श्रद्धा त्याग करे भगवान नाम नवा कथा हरे कृष्णा कृष्णा हरे राम 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 हरे हरे शोला बेले भगवान नाम नहीं शोवा कथा एवं उठला बेले भगवान नाम नहीं उठवा कथा आम से दिन कहूल भक्तर सबकि अंग हूँ भक्ति शोवाटा मध्य भक्ति दात घसवा भक्ति धोवा भक्ति स्नान करवा भक्ति सब हूँ भगवान खाद्य ग्रहण करवा भक्ति सब हूँ भक्ति विश्वनाथ चक्रवर्ती ठाकुर से श्लोक कही कायन वाचा मन से इंद्रिय वा सबकि भक्ति तथापि भगवान को स्मरण करवा उठला मान स्मरण करवा शोला बेल स्मरण करवा सब कि भोजने कि सयने कि बजारणे अहर्निशा चिंता कृष्ण बल दस पांच मिल द्वारे के कीर्तन पर रे हाथे ताली हरिहर नाम कृष्ण दादा गोपाल गोविंद राम सिंह मधुसूदा ତେଣୁ ଭଟ୍ଟାଚାର୍ଯ୍ୟ କୃଷ୍ଣ କୃଷ୍ଣ କହିକିରି ଶଯ୍ୟା ତ୍ୟାଗ କରୁଛନ୍ତି। କୃଷ୍ଣ ନାମ ଶୁଣି ପ୍ରଭୁର ଆନନ୍ଦ ପାଡ଼ିଲେ। ଭଗବାନ ସିଏ ସ୍ୱୟଂ ଭଗବାନ କୃଷ୍ଣ ଆଜି ଭକ୍ତି ପ୍ରଚାର କରୁଛନ୍ତି। ଯାହାଙ୍କର ମୁଖରେ କହିଲେ ନା ସିଏ ହେଉଛନ୍ତି ବୈଷ୍ଣବ, ଯାହା ମୁଖରେ କୃଷ୍ଣ ନାମ ଗୋଟେ ଥର ଶୁଣିବେ ସିଏ ହେଉଛନ୍ତି ବୈଷ୍ଣବ। ବୈଷ୍ଣବର ପରିଚୟ ଦେଲେ ମହାପ୍ରଭୁ ଓଡ଼ିଆ ଭକ୍ତମାନଙ୍କୁ ରଥଯାତ୍ରା ସମୟରେ। ତେଣୁ ବାହିରେ ପ୍ରଭୁର ଦେହ ପାଇଲ ଦର୍ଶନ, ଆସ୍ତେ ବ୍ୟସ୍ତେ ଆସି କହିଲ ଚରଣ ବନ୍ଦନ। ତେଣୁ ତାପରେ ମହାପ୍ରଭୁ କବାଟ ନକ୍ କରିଥିବ, ଯାହା ବି ହେଉ ବା କବାଟ ଖୋଲା ଥିବ, ଯାହା ବି ହେଉ ଏଇଭଳି ଭାବରେ ଭଗବାନ ଦର୍ଶନ କରିଦେଲେ, ଦେଖିଦେଲେ। ତେଣୁ ସେ ଶୀଘ୍ର ଆସିକରି ଭଗବାନଙ୍କୁ ବନ୍ଦନ କରୁଛନ୍ତି, ପାଦପଦ୍ମଙ୍କୁ କରୁଛନ୍ତି, ବନ୍ଦନା କରୁଛନ୍ତି। ବସିତ ଆସନ ଦିଆ ଦୁହେଁ ତ ବସିଲା, ପ୍ରସାଦନ ଖୋଲି ପ୍ରଭୁ ତାର ହାତ ଦେଲା। ଭଗବାନ ତାଙ୍କୁ ଗୋଟେ ଦେଇକରି ଆସନ, ଭଟ୍ଟାଚାର୍ଯ୍ୟ ତାଙ୍କୁ ଗୋଟେ ଆସନ ଦେଇକି ତାଙ୍କୁ ବସେଇଲେ, ନିଜେ ମଧ୍ୟ ବସିଲେ ଏବଂ ଭଗବାନ ତାଙ୍କୁ ପ୍ରଦାନ କଲେ ସେଇ ପ୍ରସାଦନ, ଜଗନ୍ନାଥ ପ୍ରସାଦନ। ପ୍ରସାଦନ ପାଇବା ଭଟ୍ଟାଚାର୍ଯ୍ୟର ଆନନ୍ଦ ହୋଇଲ, ସ୍ନାନ ସନ୍ଧ୍ୟା ଦନ୍ତ ଧାବନ ଯଦ୍ୟପି ନା କହିଲ, ଉଠିଛନ୍ତି ଶଯ୍ୟାରୁ ଆଉ ଦାନ୍ତ ଦାନ୍ତ ବସି ନାହାନ୍ତି, ମୁଁ ବି ଧୋଇ ନାହାନ୍ତି। ତେଣୁ କିନ୍ତୁ ଭଟ୍ଟାଚାର୍ଯ୍ୟ ପ୍ରାପ୍ତ ହୋଇକି ମହାପ୍ରଭୁଙ୍କର ଅନ୍ନ ପ୍ରସାଦନ ପ୍ରାପ୍ତ ହୋଇକରି ବହୁତ ଆନନ୍ଦିତ ହୋଇକରି ସେଇଟାକୁ ଭଟ୍ଟାଚାର୍ଯ୍ୟ ଯଦି ନ କରିଛନ୍ତି, କିନ୍ତୁ ଚୈତନ୍ୟ ପ୍ରସାଦ ମନରେ ସବ ଜାଡ଼ୁଗ ହେଲ, ଏକ ଶ୍ଳୋକ ପଢ଼ି ଅନ୍ନ ଭକ୍ଷଣ କରିଲ, ସେ ଅନ୍ନକୁ ସେ ଭକ୍ଷଣ କଲେ। ଗୋଟେ ଶ୍ଳୋକ କହିଲେ, କ'ଣ ସେ ଶ୍ଳୋକ? ନା ନା ମହାପ୍ରସାଦ କହିଲେ ନାହିଁ। ଶୁଷ୍କଂ ପର୍ଯୁଷିତଂ ବାପି ନୀତଂ ବା ଦୂରଦେଶତଃ ପ୍ରାପ୍ତି ମାତ୍ରେଣ ଭୋକ୍ତବ୍ୟମ ନାତ୍ର କାଳ ବିଚାରଣା। ଯେଉଁ ପ୍ରସାଦ ମିଳୁଛି ଆମର କ'ଣ, ଯଦି ନଅଟା ବେଳେ ପ୍ରସାଦ ଯଦି ଚାରିଟା ବେଳେ ଦିଆଯାଉ, ନା ନା ଆମେ ଏଠି ଖାଇବୁ ନାହିଁ, ଏଇଟା ଶୁଷ୍କ ହୋଇଯାଇଛି, ଏଇଟା ନଷ୍ଟ ହୋଇଯାଇଛି। ଏଇ ଆମ ପ୍ରସାଦ ଜ୍ଞାନ ଏଇଭଳି ଭାବରେ ଭଲ ଥିବ, ଖାଦ୍ୟ ଭଲ ଥିବ, କିନ୍ତୁ ଆମେ କହିବା ଏଇଟା ସକାଳରେ ଆମେ ଖାଇବୁ ନାହିଁ, ଏଇଭଳି ଭାବରେ ଘଟଣା। କିନ୍ତୁ ସାରମ ଭଟ୍ଟା ଶୁଷ୍କମ ଶୁଖିଯାଇଛି, ପର୍ଯୁଷିତମ ପର୍ଯୁଷିତମ କହିଲେ ଗନ୍ଧ ହେଉଛି ବା ଗନ୍ଧ ହେଉଥିବ, ନୀତମ ଭାପି ନୀତମ ବା ଦୂରଦେଶ ତ ବହୁତ ଦୂରରୁ ଆସିଥାଇପାରେ, କିନ୍ତୁ ପ୍ରାପ୍ତି ମାତ୍ରେଣ ଭୋକ୍ତବ୍ୟମ ନାତ୍ର କାଳ ବିଚାରଣା। ଆମେ ଏଇଟାକୁ ପାଇବା ମାନେ ଏଇଟାକୁ ଖାଇବା, ଭୋକ୍ତବ୍ୟମ ଏଠି ବିଚାର କରିବା ନାହିଁ, ଏଇଟା ମୁଁ ସ୍ନାନ କରିନାହିଁ ଇଏ କରିନାହିଁ ବା ଏଇଟା ଏତେ କାଲିର ପ୍ରସାଦ ଏଇଟା ଖାଇବା ନାହିଁ, ଏସବୁ ବିଚାର ପ୍ରାପ୍ତି ମାତ୍ରେଣ ଭୋକ୍ତବ୍ୟମ ନାତ୍ର କାଳ ବିଚାରଣା। ନ ଦେଶ ନିୟମସ୍ତତ୍ର ନ କାଳ ନିୟମସ୍ତଥା ପ୍ରାପ୍ତ ମନ ଦ୍ରୁତଂ ସିଷ୍ଟେଇ ଭୋକ୍ତବ୍ୟମ ହରି ଅବ୍ରବୀତ। ଭଦ୍ରଲୋକମାନେ କୃଷ୍ଣ ପ୍ରସାଦ ପାଇବା ମାତ୍ରେ ସେବନ କରିଥାନ୍ତି, ସେଥିରେ କିଛି ଦ୍ୱିଧା କରିବା ଉଚିତ ନୁହେଁ। ସେ ସମ୍ପର୍କରେ ସ୍ନାନ ସ୍ଥାନ କାଳର କୌଣସି ବାଧା ନିଷେଧ ନାହିଁ, ଏହା ହିଁ ପରମପୁରୁଷ ଭଗବାନଙ୍କ ନିର୍ଦ୍ଦେଶ। ଏହି ଦୁଇଟି ଶ୍ଳୋକ ପଦ୍ମପୁରାଣରେ ଉଦ୍ଧୃତ ହୋଇଛି, ଭଗବାନ କହୁଛନ୍ତି ଏଇଟା ପଦ୍ମପୁରାଣରେ। ତେଣୁ ଦେଖି ଆନନ୍ଦିତ ହେଲା ମହାପ୍ରଭୁର ମନ, ପ୍ରେମାବିଷ୍ଟ ହୟା ପ୍ରଭୁ କହିଲା ଆଲିଙ୍ଗନ। ମହାପ୍ରଭୁ ତାଙ୍କ ଉପରେ ବହୁତ ପ୍ରସନ୍ନ ହୋଇଗଲେ, ପ୍ରସାଦ କ'ଣ ପ୍ରସାଦ ଜ୍ଞାନରେ ପ୍ରସାଦ ପାଇବାର ଅଛି। ଆମର ଶିଶୁମାନେ ଇଏ କହୁଥିଲେ, ଆତ୍ମନିବେଦନ ସ୍ୱାମୀ ମହାରାଜ କହୁଥିଲେ, ଏଇ ଜଣେ ଏଇ ଯେଉଁ ଆମର ରାମାନୁଜାଚାର୍ଯ୍ୟ ପ୍ରସାଦର ଯେଉଁ ରହିଛି ମହିମାଙ୍କୁ ସମସ୍ତେ ଜାଣିପାରିନାହାନ୍ତି, ତେଣୁ ସେ ତାଙ୍କର ଭକ୍ତମାନଙ୍କୁ ଦେଖିବା ପାଇଁ ସେ ପ୍ରସାଦକୁ ସେ ଯେଉଁ କାବେରୀ ନଦୀରେ ପକାଇ ଦେଉଥିଲେ, ସେ ମାଛ ଯେ ପ୍ରସାଦ ଖାଉଥିଲେ, ସେମାନେ ସବୁ ବୈକୁଣ୍ଠ ଲୋକ ଯାଉଥିଲେ ମୂର୍ତ୍ତି ହେଇକିରି, ଭଗବାନଙ୍କର ରୂପ ପ୍ରାପ୍ତ ହେଇକି, ସାରୁପ୍ୟ ମୂର୍ତ୍ତି ପ୍ରାପ୍ତ ହେଇକିରି ବୈକୁଣ୍ଠ ଧାମକୁ ଯାଉଥିଲେ। ଏଭଳି ରହିଛି ପ୍ରସାଦରେ, ଏଭଳି ରହିଛି ମହାପ୍ରସାଦ ଗୋବିନ୍ଦେ ନାମ ବ୍ରହ୍ମଣୀ ବେଶ ସ୍ୱଳ୍ପ ପୁଣ୍ୟ ବର୍ତ୍ତମାନ ରାଜା ବିଶ୍ୱାସ ନେବେ ଯେ ତାଙ୍କ ବିଶ୍ୱାସ ହେବ ନାହିଁ। ଶ୍ରୀ ଶ୍ରୀ ସୀତାରାମ କି ତେଣୁ ମହାପ୍ରଭୁ ଦୁଇଜଣେ ପ୍ରେମାଦିଷ୍ଟ ହୟା ପ୍ରଭୁ କହିଲା ଆଲିଙ୍ଗନ, ମହାପ୍ରଭୁ ତାଙ୍କୁ ଆଲିଙ୍ଗନ କଲେ। ଦୁଇଜଣେ ଧରି ଦୁହେଁ କରେ ନର୍ତ୍ତନ ପ୍ରଭୁ ଭୃତ୍ୟ ଦୁହାଁ ସ୍ପର୍ଶେ ଦୁହାଁର ଫୁଲେ ମନ। ଆମେ ଭଗବାନ ସ୍ପର୍ଶ କଲେ ଆନନ୍ଦ ପ୍ରାପ୍ତ, କାରଣ ଭଗବାନ ହେଉଛନ୍ତି ଆନନ୍ଦ ଘନ, କିନ୍ତୁ ଭଗବାନ ଆମକୁ ପ୍ରାପ୍ତ ଆମକୁ ସ୍ପର୍ଶ କଲେ ସିଏ ମଧ୍ୟ ଆନନ୍ଦିତ ହୁଅନ୍ତି। ଭକ୍ତ ଭଗବାନଙ୍କ ଏଇଭଳି ଭାବେ ପ୍ରିୟ, ତୁମାର ହୃଦୟ ସଦା ଗୋବିନ୍ଦ ବିଶ୍ରାମ ଗୋବିନ୍ଦ ବୈଷ୍ଣବ ଭକ୍ତ କହୁଛନ୍ତି ମୋର ବୈଷ୍ଣବ ହେଉଛି ପ୍ରାଣ, ଭକ୍ତଙ୍କର ଭଗବାନ ହେଉଛନ୍ତି ପ୍ରାଣ, ଭଗବାନର ଭକ୍ତ ପ୍ରାଣ, ନହେଲେ କ'ଣ ଭାବର ଆଦାନ ପ୍ରଦାନ ହେଇପାରିବ। ଭୁଙ୍କ୍ତେ କ'ଣ ଦଦାତି ପ୍ରତିଗୁଣାଦି ଗୁହେ ମା ଆଖ୍ୟାତି ପୁଚ୍ଛତି ଭୁଙ୍କ୍ତେ ଭୋଜେ ଚାହିଁବ ଷଡ଼ବିଧା ପ୍ରୀତି ଲକ୍ଷଣ, ଇଏ ହେଉଛି ପ୍ରୀତିର ଲକ୍ଷଣ ଛଅ ପ୍ରକାର। ଆମେ ତାଙ୍କୁ କିଛି ଦଦାହାତି ଆମେ କିଛି ଦେବା, ସେ ଆମକୁ କିଛି ପ୍ରଦାନ କରିବେ ପ୍ରତିଗୁଣାଦି, ଏବଂ ଭୁଙ୍କ୍ତେ କ'ଣ ଭୁଙ୍କ୍ତେ ଭୋଜେ ଚାହିଁ ଭଗବାନଙ୍କୁ ଆମେ କିଛି ଖାଦ୍ୟ ଦେଉ, ସିଏ ମଧ୍ୟ ଆମକୁ ଦେଉଛନ୍ତି। ଭଗବାନ ଯଦି ଖାଇଦେଇଥାନ୍ତେ ଆମ ପାଖରେ କିଛି ନଥାନ୍ତେ, ପ୍ରସାଦ ପାଇନଥାନ୍ତେ। ଏମିତିକି ଗୋଟେ ଥର କଥାରେ ଜାଣେ ପୁରୀର ଜାଣେ ସେ ବ୍ରାହ୍ମଣ ଜାଣେ ପୁରୀର ବ୍ରାହ୍ମଣ ଜାଣେ ଭଗବାନଙ୍କ ଜଗନ୍ନାଥଙ୍କ ମଧ୍ୟ ସେବକ ସିଏ, କିନ୍ତୁ ସିଏ ମଧ୍ୟ ଏ କଥାରେ କହିଲେ ଭଗବାନ ଖାଉନାହାନ୍ତି ବୋଲି ଆମେ ଦେଉଛେ ନା, ଭଗବାନ ଯଦି ଖାଉଥାନ୍ତେ ଆମେ ଦେଉଥାନ୍ତେ, ଏଇଭଳି ଭାବେ କ'ଣ କହିବା ସେ କଥା। ଭଗବାନ ଖାଉଛନ୍ତି ବୋଲି ତାଙ୍କୁ ବିଶ୍ୱାସ ହେଉ ନାହିଁ, ତେଣୁ ଭଗବାନ ଥରେ ଥରେ ସବୁ ଖାଇଦିଅନ୍ତି, ଆଉ କିଛି ରଖନ୍ତି ନାହିଁ, କିନ୍ତୁ ଅଧିକାଂଶ ସମୟରେ ରଖିଦିଅନ୍ତି, କାରଣ ସେ ହେଉଛନ୍ତି ପୂର୍ଣ୍ଣ, ସେ ଯାହା ଖାଇଲେ ମଧ୍ୟ ସେ ପୂର୍ଣ୍ଣ ହେଇଯାଏ। ପୂର୍ଣ୍ଣାତ୍ ପୂର୍ଣ୍ଣ ମଧ୍ୟ ଚେତେ ପୂର୍ଣ୍ଣ ସେ ପୂର୍ଣ୍ଣ ମହାଦାୟ ପୂର୍ଣ୍ଣ ବିଭାବ ଚେତେ, ସେ ହେଉଛନ୍ତି ପୂର୍ଣ୍ଣ, ତେଣୁ ତାଙ୍କର ଖାଇଦେଲେ ମଧ୍ୟ ସେ ପୂର୍ଣ୍ଣ ହେଇଯାଏ, ପୁଣି ପୂର୍ଣ୍ଣ ହେଇଯାଏ। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ଭଗବାନଙ୍କର ଭକ୍ତ ବହୁତ ପ୍ରାଣ ବହୁତ ପ୍ରିୟ, ଏବଂ ଭୁକ୍ତେ ଭୋଜ ସେ ସେଟା ପ୍ରୀତିର ଲକ୍ଷଣ ହେଉଛି ଏଇଭଳି ଭାବରେ, ତେଣୁ ଭକ୍ତ ଏବଂ ଭଗବାନ ଏଇଭଳି ଭାବରେ ବନ୍ଧା ହେଇକି ରହିଥାନ୍ତି। ଭକ୍ତର ହୃଦୟରେ ଭଗବାନ ରହନ୍ତି, ଭଗବାନ ହୃଦୟରେ ଭକ୍ତ ରହନ୍ତି। ପ୍ରେମା କ'ଣ କୁହାଗଲା, ଭକ୍ତ ଆମା ପ୍ରେମେ ବାନ୍ଧି ଆଛେ ହୃଦୟ ଭିତରେ, ଯାହା ନେତ୍ର ପଡ଼େ ତାହା ସ୍ପୁରେ ଆମା ତାହା ଦେଖେ ଆମରେ। ଭକ୍ତ ଭଗବାନ ହୃଦୟ ଭିତରେ ବାନ୍ଧିରେ ପ୍ରଣୟ ରସନା ଦୂତାଙ୍ଗୀ ପଦ୍ମ, କିଭଳି ବାନ୍ଧନ୍ତି ନା ପ୍ରଣୟ ରସନା, ପ୍ରଣୟ ରୂପକ ଡୋରିରେ ବାନ୍ଧନ୍ତି ଭଗବାନଙ୍କୁ, ପ୍ରେମ କି ଡୋରି ପ୍ରଣୟ ରସନା ଦୂତାଙ୍ଗୀ ପଦ୍ମ, ଭଗବାନଙ୍କର ଅଙ୍ଗ୍ରୀ ପଦ୍ମ ଅଙ୍ଗ୍ରୀ ସୁନ୍ଦର ଅଙ୍ଗ୍ରୀ ପାଦ ପଦ୍ମ ଧୃତ ଭଗବାନ ବାନ୍ଧିକି ରଖିଛନ୍ତି, ଭଗବାନ ବାନ୍ଧିକି ରଖିଥାନ୍ତି, ଏଇଠି ଭଗବାନ ବାନ୍ଧା ହେଇଛନ୍ତି ନା ଆଉ। ତାଙ୍କର ପ୍ରିୟ ଭକ୍ତ ଆସିଲେ ଭଗବାନ ବାନ୍ଧିକି ରଖିଲେ ଏଇଠି ରାମଜୀକୁ, ତେଣୁ ଏଇଭଳି ଭାବରେ ସବୁ ଭକ୍ତମାନେ ମନ୍ଦିର ନିର୍ମାଣ କରନ୍ତି, ଭଗବାନ ସ୍ଥାପନ କରନ୍ତି, ତେଣୁ ଭଗବାନ ସେଇଠି ରୁହନ୍ତି, ଭଗବାନ ତାଙ୍କର ଭକ୍ତଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରନ୍ତି। ଭଗବାନଙ୍କର ଭକ୍ତ ବତ୍ସଳତା, ତେଣୁ ଆଜି ଭଗବାନ ଏବଂ ଭଟ୍ଟାଚାର୍ଯ୍ୟ ଦୁଇ ଜଣ ନୃତ୍ୟ କରୁଛନ୍ତି। ଶ୍ୱେଦ କମ୍ପ ଅଶ୍ରୁ ଦୁହେଁ ଆନନ୍ଦ ଭାସିଲା ପ୍ରେମାଭିଷ୍ଟ ହେଲା ପ୍ରଭୁ କହିତେ ଲାଗିଲା, ତେଣୁ ସେଇଭଳି ଭାବରେ ଶ୍ୱେଦ କମ୍ପ ଅଶ୍ରୁ ଇତ୍ୟାଦି ଦୁହଙ୍କର ଦୁହିଙ୍କର ଆସୁଛି, ଏବଂ ମହାପ୍ରଭୁ କହିଲେ ଆଜି ମୁଇଁ ଅନାୟାସେ ଜିନିନୁ ତ୍ରିଭୁବନ ଆଜି ମୁଇଁ କରିନୁ ବୈକୁଣ୍ଠ ଆରୋହଣ। ଜଣକୁ ଭକ୍ତ କରିବା ଏତେ ସହଜ କଥା ନୁହଁ, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହନ୍ତି ବହୁତ ଲକ୍ଷ ଲକ୍ଷ ହସ୍ପିଟାଲ ଇତ୍ୟାଦି ସବୁ ହେଇପାରିବ, କିନ୍ତୁ ଜଣକୁ ଜଣେ ଭକ୍ତ କରିଦେଲେ ମାୟାର କବଳରୁ ଜଣକୁ ଉଦ୍ଧାର କରିବା ଶ୍ରେଷ୍ଠ ଉପକାର। ଆମର ଶିଶୁ ମଧ୍ୟ ପ୍ରଭୁପାଦ ମହାରାଜ ମଧ୍ୟ ଏଇଟା କହିଛନ୍ତି ଗ୍ୟାଲନ୍ ଗ୍ୟାଲନ୍ ବ୍ଲଡ଼ ସେମାନେ ଖର୍ଚ୍ଚ କରନ୍ତି ସ୍ପିରିଚୁଆଲ ମାଷ୍ଟର, ତ ତାଙ୍କର ଶିଷ୍ୟକୁ ଉଦ୍ଧାର କରିବା ପାଇଁ ଗ୍ୟାଲନ୍ ଗ୍ୟାଲନ୍ ବ୍ଲଡ୍, ସ୍ପିରିଚୁଆଲ୍ ବ୍ଲଡ୍ ପ୍ରଦାନ କରନ୍ତି। ଜଣେ ଯେତେବେଳେ ଉଦ୍ଧାର ପାଇଗଲା ମାନେ ତାଙ୍କର ଗୁରୁଙ୍କର ମଧ୍ୟ ବହୁତ ଆନନ୍ଦିତ ହୁଅନ୍ତି ସେମାନେ। ଆଜି ମୋର ପୂର୍ଣ୍ଣ ହୋଇଲ ସର୍ବାଭିଳାଷ, ସାର୍ବଭୌମେ ରହିଲ ମହାପ୍ରସାଦ ବିଶ୍ୱାସ। ମହାପ୍ରସାଦ ବିଶ୍ୱାସ ଆମର ହେଇନାହିଁ ଏପର୍ଯ୍ୟନ୍ତ। ଆମେ କହୁଛୁ ଯେ ସକାଳ ଖାଦ୍ୟ ପ୍ରସାଦ ଆମେ ପାଇବୁ ନାହିଁ, ଏଇ ବିଶ୍ୱାସ ଆମର ହେଇଛି। ଯେମିତି ରୂପ କ'ଣ ତାଙ୍କ ନା ରଘୁନାଥ ଦାସ ଗୋସ୍ୱାମୀ ପଚା ଅନ୍ନକୁ ନେଇକରି ସବୁ ଖାଇଥିଲେ, ସେଟାକୁ କ'ଣ କରୁଥିଲେ, ଏସବୁ କଥା ରହିଛି। ଆଜି ତୁମି ନିଷ୍କପଟେ ହଇଲା କୃଷ୍ଣାଶ୍ରୟ, କୃଷ୍ଣ ଆଜି ନିଷ୍କପଟେ ତୁମା ହଇଲ ସଦୟ। ତେଣୁ ନିଷ୍କପଟ ଭାବରେ ତୁମେ ଭଗବାନଙ୍କ ଶରଣରେ ଗଲ, ତୁମେ ଭଗବାନ ମଧ୍ୟ ତୁମକୁ କୃପା କଲେ। ଆଜି ଯେ ଖଣ୍ଡିଲ ତୁମା ଦେହାଦି ବନ୍ଧନ, ଆଜି ତୁମେ ଛିନ୍ନ କହିଲେ ମାଆର ବନ୍ଧନ, ଆଜି ତୁମେ ମାଆରୁ ପାର ହେଇଗଲ, ଦେହ ବନ୍ଧନ ସବୁ ତୁଟିଗଲା। ଆଜି କୃଷ୍ଣ ପ୍ରାପ୍ତି ଯୋଗ୍ୟ ହଇଲ ତୁମାର ମନ, ବେଦ ଧର୍ମ ଲଙ୍ଘି କହିଲେ ପ୍ରସାଦ ଭକ୍ଷଣ। ବେଦ ଧର୍ମ ଅଲଗା ରହିଛି, ବେଦ ଧର୍ମ ରହିଛି ସବୁ ସ୍ନାନ ଶୌଚ ହେଇକିରି ଏସବୁ କରିବ, ଖାଦ୍ୟ ଗ୍ରହଣ କରିବ, କିନ୍ତୁ ବେଦ ଧର୍ମ ଏଇଟା ହେଉଛି କ'ଣ, ଏଇଟା ହେଉଛି ଇଏ ପ୍ରୀତିର କଥା, ପ୍ରୀତିର କଥା। ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣ ବ୍ରଜ। ତେଣୁ ଏଇଭଳି ଭାବରେ ମହାପ୍ରଭୁ ତାଙ୍କୁ ସବୁ କଥା କହିବେ ଏବଂ ତାଙ୍କୁ ଷଡ଼ଭୁଜ ଦର୍ଶନ ଦେବେ। ଏ କଥା ଆହୁରି ରହିଛି, ତେଣୁ ଆମର ସମୟ ହେଇଯାଇଛି, ଆମ କଥା ଗୁଡ଼ିକ ବିଶ୍ରାମ ଦେବା। ଜୟ ଶ୍ରୀ ଚୈତନ୍ୟ ଚରିତାନନ୍ଦ କୀ, ଜୟ ଶ୍ରୀ ଗୋପାଳ ମହାରାଜ କୀ, ଜୟ ଶ୍ରୀ ଗୁରୁଦେବ କୀ, ଆମ୍ବେ ଗୌରବାନନ୍ଦ କୀ, ଜୟ ଗୌତମାନନ୍ଦ, ଜୟ ଶ୍ରୀ ଗୋପାଳ ମହାରାଜ। କରିଦେଲ।